भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् दशम स्कंद चौरालीस अध्याय श्लोक एक 10:44-1 श्रीशुक उवाच एवं चर्चित संकल्पो इटा ची अच्छी इटा च हब एवं चर्चित संकल्पो भगवान मधुसूदन आससादाथ चाणुरं आससादाथ चाणुरं मुष्टिकं रोहिणी सुतः मुष्टिकं रोहिणी सुतः एवं चर्चित संकल्पो भगवान मधुसूदन आससादाथ चाणुरं मुष्टिकं रोहिणी सुतः श्रीशुक उवाच एवं चर्चित संकल्पो भगवान मधुसूदनः आससादाथ चाणुरं मुष्टिकं रोहिणी सुता एवं चर्चित संकल्पो भगवान मधुसूदन आससादाथ चाणुरं मुष्टिकं रोहिणी सुता श्रीशुक उवाच एवं एहिपरि भावरे चर्चित संकल्प चर्चित कहले निश्चिंत संकल्प जस्य स जहाँ संकल्प होचि निश्चिंत भगवान मधुसूदन मधुसूदन कहले श्री कृष्ण अथ कहले अनंतरंग तापरे चाणुरंग तन्नामक असुर मल्लंग रोहिणी सूतः बलदेवस्य मुष्टिकं तन्नामक अपरं मल्लं आससाद आससाद कहले युद्ध पई चलले युद्ध करिवे कृष्ण चाणुरंग सहित बलराम मुष्टिकं सहित युद्ध करिया पई चलले तेणु वर्तमान कंसबद्ध नाटक उपस्थापन करा जीव आज ठारु ए श्लोक ए अध्याय रे 51 श्लोक अच्छा तेणु 1-5 ये हूँ बर्तमान मल्ल युद्ध चलो रेसलिंग मैच तापर 6-16 जिते युद्ध चलो से समय स्त्रीलोक मैंने कौन कहे टॉक्स ऑफ द वुमेन स्त्रीलोक मैंने अन्याय हो सब कही कहे सब कथा 17-30 ये मल्ल जो थे 8-8 मल्ल अच्छा किंतु 5 मल्ल विषय कहने मृत्युवरण से माने हत्या हे भगवान कृष्ण बलराम हत्या करेंगे तेणु आउ सब सब शह शह मल्ल सब थे सब धाइबे पड़े दौड़ी पड़े बाट पाइबे डेक पड़े पाचेरी डेक पड़े बा जो अच्छी सब डेक पड़े 31-42 12 श्लोक कंसबद्ध हे कंसबद्ध ताकर 8 भाई रही तेणु ये मैंने सब बद्ध हे 43-49 ये 7 श्लोक वर्तमान तांकर पत्नी माने कंसकर पत्नी माने क्रंदन करिवे रोदन करिवे 50-51 एमान सबू भगवान तांकर पितामाता सहित मिलन करेबे अनेक वर्ष पर मिलन हे तेनाली भाव में 51 श्लोक अच्छा आम कि श्लोक पाठ करवा ଆଜି ମୋର ଫାଷ୍ଟ ଆଜି ମୋର ଏଇଠି ମୁଁ କଥା କହିବି, ତାପରେ ମୁଁ ଆଜି ଚାଲିଯିବି, ତେଣୁ ଅନ୍ୟମାନେ ଯିଏ କହିବେ, ତେଣୁ ଆମେ ଯେତିକି ପର୍ଯ୍ୟନ୍ତ କହିବା ସେତିକି ପର୍ଯ୍ୟନ୍ତ ଚେଷ୍ଟା କରିବା କହିବା ପାଇଁ। ତେଣୁ ଇଏ ପ୍ରଥମ ଶ୍ଳୋକରେ ଯେଉଁ କୁହାଗଲା ଯେ ଚର୍ଚ୍ଚିତଂ ଚାଣୁର ସହ ହନ୍ୟମ ଇତି ବିଚାରିତ, ଚାଣୁରକୁ ହତ୍ୟା କରିବା ପାଇଁ ଭଗବାନ ବିଚାର କଲେ, ଚର୍ଚ୍ଚିତ କଲେ ବିଚାରିତ। ସଂକଳ୍ପ ଜୈନ ସହ, ଯାହାଙ୍କର ସଂକଳ୍ପ, ଭଗବାନ ହେଉଛନ୍ତି ସତ୍ୟ ସଂକଳ୍ପ। ଭଗବାନ ଯାହା ଆମର ମନରେ ମଧ୍ୟ ସଂକଳ୍ପ ରହିଛି, ମନରେ ଦୁଇଟି କାର୍ଯ୍ୟ ରହୁଛି, ଗୋଟେ ହେଉଛି ସଂକଳ୍ପ ଆଉ ଗୋଟେ ବିକଳ୍ପ। ଭଗବାନଙ୍କୁ ଭଜନ କରିବି ନା ଇନ୍ଦ୍ର ତୃପ୍ତିରେ ଲାଗିକି ରହିବି, ଭଗବାନଙ୍କର ଇନ୍ଦ୍ର ତୃପ୍ତି କରିବି ନା ନିଜର ଇନ୍ଦ୍ର ତୃପ୍ତି କରିବି, ଏ ସଂକଳ୍ପ ବିକଳ୍ପ ଚାଲିଛି। କିନ୍ତୁ ଭଗବାନଙ୍କର ବିକଳ୍ପ କିଛି ନାହିଁ, ଭଗବାନ ଯାହା ଇଚ୍ଛା କରିବେ ତାହା ହିଁ ହେବ। ସତ୍ୟ ସତ୍ୟବ୍ରତ, ସେ ସତ୍ୟ, ସବୁକିଛି ତାଙ୍କର ସତ୍ୟ। ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବ୍ରହ୍ମାଦି ଦେବତାମାନେ ସ୍ତୁତିରେ ସେ କଥା କହିଥିଲେ, ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ ସତ୍ୟସ ଯୋନି ନିହିତଂ ଚ ସତ୍ୟେ ସତ୍ୟସ ସତ୍ୟ ମୃତ ସତ୍ୟନେତ୍ରଂ ସତ୍ୟାତ୍ମକଂ ତ୍ୱାଂ ଶରଣଂ ପ୍ରପନ୍ନା। ଭଗବାନ ସେ ସତ୍ୟାତ୍ମକଂ, ସେ ଯାହା ସତ୍ୟଂ ପରଂ ଧୀମୟି, ପ୍ରଥମ ସ୍କନ୍ଧରେ କୁହାଗଲା ନା, ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ସତ୍ୟଂ ପରଂ ଧୀମୟି, ଇଏ ହେଉଛି ଭଗବାନଙ୍କର ସ୍ୱରୂପ, ଇଏ ହେଉଛି ଭଗବାନଙ୍କର ସ୍ୱରୂପ ଲକ୍ଷଣ। ଭଗବାନ ହେଉଛନ୍ତି ସତ୍ୟଂ ପରଂ, ପରମ ସତ୍ୟ, ତେଣୁ ସେ ଯାହା କହିବେ ସେଇଟା ସତ୍ୟରେ ପରିଣତ ହେବ, ସତ୍ୟ ସଂକଳ୍ପ। ଦେବତାମାନେ ମଧ୍ୟ ଭଗବାନ ଯେତେବେଳେ ଗର୍ଭରେ ଥିଲେ ସେ କଥା କହିଛନ୍ତି, ସ୍ତୁତି କରିଛନ୍ତି, ଏଇ ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂରେ। ତେଣୁ ଭଗବାନ ବିଚାର କଲେ ବର୍ତ୍ତମାନ ଚାଣୁରକୁ ବଦ୍ଧ କରାଯିବ। ତେଣୁ ଇଏ ଯେଉଁ ଭାଗବତ ମାନେ ରହିଛି ଆଧିରେ ସହିତ ମଧ୍ୟ ଏଇ ଲୀଳା ସବୁ ବର୍ଣ୍ଣନା କରାଯାଇଛି, ହରିବଂଶରେ, ତାପରେ ବିଷ୍ଣୁ ପୁରାଣରେ, ତାପରେ ଗୋପାଳ ଚମ୍ପୁ ଇତ୍ୟାଦି ବିଭିନ୍ନ ଶାସ୍ତ୍ରମାନଙ୍କୁ ମଧ୍ୟ ଏସବୁ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଭଗବାନ ଶବ୍ଦ ବ୍ୟବହାର କରାଗଲା, ଏବଂ ଚର୍ଚ୍ଚିତ ସଂକଳ୍ପ ଭଗବାନ ମଧୁସୂଦନ, ଭଗବାନ କହିଲେ ଅଶେଷ ଐଶ୍ୱର୍ଯ୍ୟ ସମ୍ପୂର୍ଣ୍ଣ ଇତି ସଦାଏବ ଇଚ୍ଛା ମାତ୍ରେଣ ତତ୍ ବଦ୍ଧ ସାମର୍ଥ୍ୟମ ସୂଚିତମ। ଭଗବାନ କହିଦେଲା ମାନେ ଯେ ଯାହା ଚାହିଁବେ ତାହା କରିଦେବେ, ଏଇଟା ବୁଝିବାକୁ ପଡ଼ିବ। ଭଗବାନ ଶବ୍ଦର ଅର୍ଥ ହେଉଛି ଏଇଟା, ଭଗବାନ ଆମେ ଯେତେବେଳେ ଥିଲୁ ଚାକିରି କରୁଥିଲୁ ଅଫିସରେ, ସେ ସମୟରେ ଆମେ ଜଣଙ୍କ ସହିତ କଥା ହେଉଥିଲୁ, ଆଲୋଚନା କରୁଥିଲୁ, ଜଣେ ତଥାକଥିତ ବିଭିନ୍ନ ଅନ୍ୟ ସମ୍ପ୍ରଦାୟର ବ୍ୟକ୍ତି, ସେ କହିଲେ ଭଗବାନ ଶବ୍ଦର ଅର୍ଥ କିଛି ନାହିଁ, ଭଗବାନ ଶବ୍ଦ ଭଗବାନଙ୍କ ସଂଜ୍ଞା ଦେଇଛନ୍ତି ଏଭଳି ଭାବରେ, ଇଜ୍ ଲାଇକ୍ ଏ ସର୍କଲ୍ ହୁଏଆର୍ ଦି କନ୍ଫରେନ୍ସ ଇଜ୍ ଏଭ୍ରି ହୁଏଆର୍ ବଟ୍ ସେଣ୍ଟର୍ ଇଜ୍ ନୋ ହୁଏଆର୍। ଏଇଭଳି ଭାବରେ ଆମର ତଥାଗତ ନେତାମାନେ, ଧାର୍ମିକ ନେତାମାନେ ଏଇଭଳି ବିଭିନ୍ନ ପ୍ରକାର ବାକ୍ ଚାତୁରୀ ଦେଖାନ୍ତି, ଇଟ୍ ଇଜ୍ ଲାଇକ୍ ଏ ସର୍କଲ୍ ହୁଏଆର୍ ଦି କନ୍ଫରେନ୍ସ ଇଜ୍ ଏଭ୍ରି ହୁଏଆର୍, ଯାହାର ପରିଧି ନା କ'ଣ ସେଇଟା କୁହନ୍ତି, ଯେଉଁ ଚାରିପଟ ଅଛି ସେଇଟା ସବୁଠି ଅଛି, କିନ୍ତୁ ସେଣ୍ଟର ଇଜ୍ ନୋ ହେୟାର୍, କେନ୍ଦ୍ର କେଉଁଠି ନାହିଁ। ଦିସ୍ ଇଜ୍ ଭଗବାନ ଶବ୍ଦର ଅର୍ଥ ପରାଶର ମୁନି କହିଛନ୍ତି, କ'ଣ ଐଶ୍ୱର୍ଯ୍ୟ ସମଗ୍ରସ ବୀର୍ଯ୍ୟସ ଯଶସ ଶ୍ରେୟ ଜ୍ଞାନ ବୈରାଗ୍ୟ ଚାହିଁବ ସନ୍ନାମ ଇତି ଭଗ ଇଙ୍ଗନା। ଏ ଛଅଟି ଐଶ୍ୱର୍ଯ୍ୟ ଯାହାଙ୍କ ପାଖରେ ପୂର୍ଣ୍ଣ ଭାବରେ ରହିଛନ୍ତି ସେ ହେଉଛନ୍ତି ଭଗବାନ, ଛଅଟ ଐଶ୍ୱର୍ଯ୍ୟ। ଥରେ ଆମର ପ୍ରଭୁ ଆମର ଥରେ କହୁଥିଲେ କେଉଁଠି, ସେ ହିଞ୍ଜିଲକାଟ କେଉଁଠି ଗୋଟେ କଲେଜରେ, କଲେଜ ସିଟି କଲେଜ, ହଁ ସିଟି କଲେଜ, ସେଇଟା କହୁଥିଲେ ଛଅ ଐଶ୍ୱର୍ଯ୍ୟ, ଗୋଟିଏ ଐଶ୍ୱର୍ଯ୍ୟ ଯାହା ପାଖରେ ରହିଛି ତାକୁ ସମସ୍ତେ ଭଗବାନ ବୋଲି କହୁଛନ୍ତି, ସାମାନ୍ୟ ପରିମାଣ ରହିଛି ପୂର୍ଣ୍ଣ ଭାବରେ ନାହିଁ। ଆଉ ଇଏ ଭଗବାନ ଏଭଳି ସମସ୍ତ ଐଶ୍ୱର୍ଯ୍ୟ, ଛଅ ଐଶ୍ୱର୍ଯ୍ୟ ମାନେ ଆଉ ସପ୍ତମ ଐଶ୍ୱର୍ଯ୍ୟ କିଛି ନାହିଁ, ଏ ଛଅ ଐଶ୍ୱର୍ଯ୍ୟରେ ସବୁ କିଛି ରହିଗଲା, ଆଉ କିଛି ଐଶ୍ୱର୍ଯ୍ୟ ଅଧିକାର ନାହିଁ। ସମସ୍ତ ଐଶ୍ୱର୍ଯ୍ୟ ଯାହାଙ୍କ ପାଖରେ ପୂର୍ଣ୍ଣ ଭାବରେ ରହୁଛି ସିଏ ହେଉଛନ୍ତି ଭଗବାନ, କିନ୍ତୁ ଭଗବାନ ଶବ୍ଦ ସୁଖଦେବ ଗୋସ୍ୱାମୀ କହିଦେଲେ ମାନେ ଭଗବାନଙ୍କ ସହିତ କିଏ ତାଙ୍କୁ କିଏ ଜିତିପାରିବ? କିନ୍ତୁ ଭକ୍ତ ଜିତି ଯାଇପାରେ ଭଗବାନଙ୍କୁ, ନହେଲେ ଆଉ କେହି ଜିତିପାରିବେ ନାହିଁ। କ'ଣ ସେ ଶୋକ? ମହାପ୍ରଭୁ ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟକୁ, ରାୟ ରାମାନନ୍ଦଙ୍କ ସହିତ କଥା ହେଉଥିଲେ। ଏଇଟା ହେଉଛି କଳିଯୁଗରେ, ଇଏ ହେଉଛି ସାଧ୍ୟ, ଏ ହେଉଛି ସାଧନ, ଅନ୍ୟ କୌଣସି ସାଧନ ନାହିଁ ବୋଲି କହିଲେ। ରାୟ ରାମାନନ୍ଦଙ୍କ ସହିତ ଆଲୋଚନା ହୋଇଥିଲେ, ସାଧ୍ୟ ସାଧନ। ରାୟ ରାମାନନ୍ଦ ବହୁତ ପ୍ରକାର ସାଧନ କଥା କହିଥିଲେ, ବିଷ୍ଣୁ ପୁରାଣରୁ ଆଣିକି ବର୍ଣ୍ଣାଶ୍ରମ ଚାରବତା ଇତ୍ୟାଦି। କିନ୍ତୁ ମହାପ୍ରଭୁ କହିଲେ ଏହ ବାହ୍ୟ, ଇଏ ନୁହଁ, କଳିକାଳ ପାଇଁ ଏ ମେଡ଼ିସିନ୍ ସବୁ ଆଉଟଡେଟେଡ଼। ରାଧାମୃଷ୍ଣ ମହାରାଜ କହନ୍ତି ଏସବୁ ମେଡ଼ିସିନ୍ ସବୁ ଆଉଟଡେଟେଡ଼ ହୋଇଗଲା, କାମ ଦେବନି। ଲେଟେଷ୍ଟ ମାନେ ଅପ୍ ଟୁ ଡେଟ୍ ମେଡ଼ିସିନ୍ କେଉଁଟା, ଯାହାର ଏକ୍ସପାୟରି ଯାଇନି, ଡେଟ୍ ଏକ୍ସପାୟରି ହୋଇନି, ସେଇଟା ହେଉଛି ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି। ବ୍ରହ୍ମା ତାଙ୍କ ସ୍ତୁତିରେ କହିଛନ୍ତି, ଜ୍ଞାନୀ ପ୍ରୟାସମ ମୁଦପାସ ନମନ୍ତ ଏବ ଜୀବନ୍ତି ସନ୍ମୁଖରେ ତା ଭବଦୀୟ ବାର୍ତ୍ତା ସ୍ଥାନେ ସ୍ଥିତା ଶ୍ରୁତିଗତାଂ ତନୁବାଂ ମନୋଭି ଯେ ପ୍ରାୟସୋ ଜିତୋ ଜିତୋପ୍ୟସିତ ତ୍ରିଲୋକ୍ୟାମ। ଭଗବାନଙ୍କର ଗୋଟିଏ ନାମ ହେଉଛି ଅଜିତ, ତାଙ୍କୁ କେହି ଜିତିପାରିବେ ନାହିଁ, କିନ୍ତୁ ଆପଣମାନେ ସବୁ ଜିତିଯିବେ, ଭକ୍ତମାନେ ସବୁ ଜିତିଯିବେ ଭଗବାନଙ୍କୁ। ବ୍ରହ୍ମା କହୁଛନ୍ତି, ଆମେ ଭଗବାନଙ୍କୁ ନିଜ ଜ୍ଞାନ ମାଧ୍ୟମରେ ଜାଣିବା ପାଇଁ ଚେଷ୍ଟା କରିବାକୁ, ତ୍ୟାଗ କରିବାକୁ ପଡ଼ିବ। ଜ୍ଞାନେ ପ୍ରୟାସ ମୁଦପାସ, ତାହେଲେ ଆଉ ଭଗବାନ ବିଷୟରେ ଚିନ୍ତା କରିବେ ନା? ନା, ନମନ୍ତ ଏବ ଜୀବନ୍ତି ସନ୍ମୁଖରେ ତା ଭବଦୀୟ ବାର୍ତ୍ତା, ସାଧୁଙ୍କ ମୁଖରୁ ଭଗବାନ କଥା ଶ୍ରବଣ କରିବେ ନମ୍ର ଭାବରେ। ସ୍ଥାନେ ସ୍ଥିତ, ସିଏ ଯେଉଁ ସ୍ଥାନରେ ଥାଆନ୍ତୁ କିଛି ଅସୁବିଧା ନାହିଁ। କେବଳ ଶ୍ରୁତିଗତାଂ ତନୁବାଂ ମନୋଭୀର, କାୟ ମନୋବାକ୍ୟରେ ଶ୍ରୁତିଗତାଂ କେବଳ ଶ୍ରବଣ କରିବେ, ତାହେଲେ ଯଦିଓ ଭଗବାନ ହେଉଛନ୍ତି ଅଜିତ, ତାଙ୍କୁ କେହି ଜିତିପାରିବେ ନାହିଁ, କିନ୍ତୁ ସେ ଭକ୍ତ ତାଙ୍କୁ ଜିତିଯିବେ। ସଖା ଶୁଦ୍ଧ ସଖେ କରେ ସ୍କନ୍ଧେ ଆରୋହଣ ତୁମି କୋନ ବଡ଼ ଲୋକ ତୁମି ଆମିଷ। ଭଗବାନ ହାରି ଯାଉଛନ୍ତି, ବାହ କୃଷ୍ଣ ଭଗବାନ ସୀତାମାନ ପରାଜିତ, ସୀତାମାନ ଉବାହ ଭଗବାନ କ'ଣ, ଉବାହ ଭଗବାନ କୃଷ୍ଣ ସୀତାମାନ ପରାଜିତ, ବୃଷଭ ଭଦ୍ର ସେନସ୍ତୁ ପ୍ରଣମ୍ବ ରୋହିଣୀ ସୁତ। ଭଗବାନ ହାରି ଯାଉଛନ୍ତି, ତେଣୁ ସୀତାଙ୍କୁ କାନ୍ଧରେ ବସେଇ ନେଉଛନ୍ତି। ଭକ୍ତ ପାଖରେ ଭଗବାନ ହାରିଯାଆନ୍ତି, ନହେଲେ ଭଗବାନ ହେଉଛନ୍ତି ଅଜିତ, ତାଙ୍କୁ କେହି ଜିତିପାରିବେ ନାହିଁ। ତେଣୁ ଏଠି ଭଗବାନ ଶବ୍ଦ ଅର୍ଥ ସୁଖଦେବ ଗୋସ୍ୱାମୀ କହିଲେ ଭଗବାନ, ସିଏ ଚାଣୁର ସହିତ କ'ଣ ଯୁଦ୍ଧ କରିବେ? କିନ୍ତୁ ଲୀଳା କରୁଛନ୍ତି ଭଗବାନ, ଲୀଳା କରୁଛନ୍ତି। ତେଣୁ ଏବଂ ଚର୍ଚ୍ଚିତ ସଂକଳ୍ପ, ଭଗବାନ ବିଚାର କରିଦେଲେ, ସଂକଳ୍ପ ନେଇଗଲେ ଇଏ ହତ୍ୟା ହେବ ବର୍ତ୍ତମାନ। ତେଣୁ ଭଗବାନ ମଧୁସୂଦନ, ଖାଲି ଭଗବାନ କୁହାଗଲା ନାହିଁ, ମଧୁସୂଦନ କୁହାଗଲା, ଯିଏକି ମଧୁକୁ ଏଇଭଳି ଭାବରେ ହତ୍ୟା କରିଥିଲେ ମଧୁସୂଦନ, ସିଏ ଭଗବାନ ମଧୁସୂଦନ। ମଧୁସୂଦନ ଆସ ସାଧ, ହଁ ଏଠି କହୁଛନ୍ତି ସନାତନ ଗୋସ୍ୱାମୀ, ଇଚ୍ଛା ମାତ୍ରେଣ ତଦ୍ବଧ ସାମର୍ଥ୍ୟମ ସୂଚିତମ। ଭଗବାନ ଇଚ୍ଛା କରିଦେଲା ମାନେ ସେଇଟା ତାର ମୃତ୍ୟୁ ହୋଇଗଲା। ଭଗବତ ଗୀତାରେ ଭଗବାନ କହିଲେ, ମୟବେତା ନିହତା ପୂର୍ବମେବ, ଯୁଦ୍ଧ ଆରମ୍ଭ ପୂର୍ବରୁ ଭଗବାନ କହିଦେଲେ ଅର୍ଜୁନକୁ, ଦେଖ ତସ୍ମାତ୍ ମୁତିଷ୍ଠ ଯଶୋଲବଶ ଜିତ୍ୱା ଶତ୍ରୁଣ ଭୟଙ୍କର ରାଜ୍ୟ ସମୃଦ୍ଧମ, ମୟବେତା ନିହତା ପୂର୍ବମେବ, ମୁଁ ଆମକୁ ସବୁ ହତ୍ୟା କରିସାରିଛି, ଭଗବାନ ସଂକଳ୍ପ କରିଦେଇଛନ୍ତି, ସମସ୍ତେ ମୃତ୍ୟୁବରଣ କରିସାରିଛନ୍ତି। ନିମିତ୍ତ ମାତ୍ର ଭବ ସବ୍ୟସାଚିନ, ତୁମେ କେବଳ ନିମିତ୍ତ ହୁଅ, ତୁମେ ଯଶ ଲାଭ କରିବ। ତେଣୁ ଭଗବାନ ଲେଖି କରିଦେଲେ ଏସବୁ ମୃତ୍ୟୁବରଣ କଲେ ବୋଲି, ସବୁ ମୃତ୍ୟୁବରଣ କରିଯାଇଛନ୍ତି। ତେଣୁ ଭଗବାନ ମଧୁସୂଦନ, ତଥାପି ଚାଣୁର ସମସାଧନ ଅସାଧନ, ଚାଣୁର ଅସ କ'ଣ କଣେ ଚାଣୁର ସହିତ ବର୍ତ୍ତମାନ ଭଗବାନ ଯୁଦ୍ଧ କରିବେ, କ୍ଷଣଂ ମଲ୍ଲଯୁଦ୍ଧଂ କୌତୁକାର୍ଥଂ, କିଛି କୌତୁକ କରିବେ ଭଗବାନ। ଭଗବାନଙ୍କ ମଧ୍ୟ ଯୁଦ୍ଧ ପ୍ରବୃତ୍ତି ରହିଛି, ଭଗବାନ ଚାହାନ୍ତି ଟିକିଏ ଯୁଦ୍ଧ କରିବା ପାଇଁ। କାହା ସହିତ ଯୁଦ୍ଧ କରିବେ? ଭକ୍ତ ତ କେହି ତାଙ୍କ ସହିତ ଯୁଦ୍ଧ କରିବେ ନାହିଁ, ସମସ୍ତେ ଶରଣରେ ଯିବେ। ହରେ କୃଷ୍ଣ ହରେ କୃଷ୍ଣ ହରେ ହରେ, ହରେ ରାମ ରାମ ରାମ। କିଏ ଯୁଦ୍ଧ କରିବ ଯେ ଭଗବାନଙ୍କ ସହିତ? ଭଗବାନ ଯୁଦ୍ଧ କରିବେ ତାଙ୍କ ସହିତ। ତେଣୁ ବର୍ତ୍ତମାନ ଭଗବାନ ବୀରରସ ଆସ୍ୱାଦନ କରିବେ, ଯୁଦ୍ଧ କରି ବୀରରସ ଆସ୍ୱାଦନ କରିବେ। ଚାଣୁର ସହିତ ଟିକେ ଖେଳିବେ ବର୍ତ୍ତମାନ, ଛୋଟ ପିଲା କଣ୍ଢେଇ ସହିତ ଖେଳନ୍ତି, ଭଗବାନ ସେହିଭଳି ଭାବରେ ଚାଣୁର ସହିତ ଖେଳିବେ। ବିରାଟ ଶରୀର ରହିଛି, ଅନ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି କ'ଣ ହରିବଂଶ ଇତ୍ୟାଦିରେ, ପର୍ବତ ଭଳିଆ ତା'ର ଶରୀର ଥିଲା, ମୃତ୍ୟୁବରଣ କରି ଗୋଟେ ପର୍ବତ ସେଠି ପଡ଼ିଲା ଭଳିଆ ଲାଗିବ, ଭଗବାନ ତାକୁ ହତ୍ୟା କରିବେ ଯେତେବେଳେ। ଭାଗବତରେ ବର୍ଣ୍ଣନା କରାଯାଏ ନାହିଁ, ଅନ୍ୟ ଶାସ୍ତ୍ରମାନଙ୍କ ସବୁ ରହିଛି କଥା। ଏତିକି ଶରୀର ରହିଛି ମଲ୍ଲ କ'ଣ ଅସନୀର, ସେଭଳି ବିରାଟ ରୂପ ଶରୀର ଯେ ଧାରଣ କରିଥିଲା ଚାଣୁର, ତାଙ୍କୁ ଏ 11 ବର୍ଷର ବାଳକ ଲାଗୁଥିଲେ ବଜ୍ର ଭଳି। ଆ କୁହାଯାଇଛି ନା 10:43-17 ମଲ୍ଲାନାମ ଅସନୀର, ମଲ୍ଲମାନେ ତାଙ୍କୁ ଅସନୀର କହିଲେ, ବଜ୍ର ଭଳି ତାଙ୍କୁ ଲାଗୁଥିଲା, କୋମଳ ଶରୀର ତାଙ୍କୁ ଲାଗୁନଥିଲା। ଏଇଟା କୋମଳ ଶରୀର, ଯେମିତି ସ୍ତ୍ରୀଲୋକମାନେ ସ୍ତ୍ରୀଲୋକମାନଙ୍କୁ ଲାଗୁଥିଲା, ଇଏ ହେଉଛି ସ୍ୱୟଂ କାମଦେବ। ଆଉ ଏଇଭଳି ନରାଣାଙ୍ଗ ନରବରଂ, ନରାଣାଙ୍ଗ ନରବର, ସାଧାରଣ ମନୁଷ୍ୟମାନେ ଭାବୁଥିଲେ କେତେ ସୁନ୍ଦର ରୂପ, ମନୁଷ୍ୟମାନଙ୍କୁ କେତେ ଶ୍ରେଷ୍ଠ ଇଏ କୋମଳ ରୂପ, ଏଇଭଳି ତାଙ୍କୁ ଲାଗୁଥିଲା। କିନ୍ତୁ ଆଙ୍କୁ ଲାଗୁଥିଲା ଇଏ ମଧ୍ୟ ବଜ୍ର ଭଳି। ତେଣୁ ଭଗବାନ ଏଇ ଚାଣୁର ସହିତ କିଛି କାଳ କୌତୁକ କରିବେ, ଖେଳିବେ। ବର୍ତ୍ତମାନ ଆମେ ଗତକାଲି ଆଲୋଚନା ଗୀତ ବୋଲିଦେଇଛେ, ସେଇଟା ଯୁଦ୍ଧ ଚାଲିଥିଲା, ଭଲ ଯୁଦ୍ଧ ଏପରି ବର୍ଣ୍ଣନା କରାଯିବ। ଚାଣୁର ଏଭଳି ଗୋଟେ ମୁଷ୍ଟି ମାରିବ, ଛପିକିରି ଆସିକିରି ଯେମିତି ଚିଲ ଯେମିତି ଛଞ୍ଚାଣ ଯେମିତି ନେଇଯାଏ ତା'ର ଶିକାରକୁ ନେଇଯାଏ, ସେଭଳି ଭାବରେ ଗୋଟେ ଧାଇଁକିରି ମାନେ ଉଚ୍ଚ ଜମ୍ପ କରିକିରି ଡେଇଁକିରି ଦୁଇ ହାତ ଧରିକି ଜୋରରେ ମାରିବ, ଏକା ଦରକାର ମୁଁ ତାକୁ ହତ୍ୟା କରିଦେବି। ସମସ୍ତେ ହାହାକାର କରିବେ, ଦେଖିକି ସମସ୍ତେ ହାହାକାର କରିଯିବେ, ଏଇଭଳି ଭାବରେ ଅବସ୍ଥା ଆସିବ। କିନ୍ତୁ ସୁଖଦେବ ଗୋସ୍ୱାମୀ କହିବେ, ଆ ପରେ ସେ ବର୍ଣ୍ଣନା କରାଯିବ, ମାଳା ହତ ଇବ ଦୀପ, ଯେମିତି ମାଳାରେ ଗୋଟେ ହାତୀକୁ ମାରିଲେ ତାକୁ ଯେଉଁଭଳି ଭାବେ ଭଗବାନ ସେଇଭଳି ଲାଗେ, ନା ଚଳତ ପଦାମ, ଗୋଟିଏ ପଦ ମଧ୍ୟ ଚଳି ନାହାନ୍ତି ଭଗବାନ, ଏତେ ଜୋରରେ ମାରିଥିଲା ସେ ବିରାଟ ରୂପ ଶରୀର, ପାହାଡ଼ ଭଳି ଶରୀର ଆସିକିରି ଏତେ ଜୋରରେ ମାରିଲା, କିନ୍ତୁ କୃଷ୍ଣଙ୍କର ଗୋଟିଏ ପାଦ ମଧ୍ୟ ବିଚଳିତ ହେଲା ନାହିଁ, ଯେଉଁଭଳି ଠିଆ ହେଇଥିଲେ ସେଇଭଳି ଭାବେ ଠିଆ ହେଇଥିଲେ। ଭଗବାନଙ୍କୁ ଲାଗିଲା କିଭଳି, ନା ମାଳା ହତ ଇବ ଦୀପ, ଗୋଟେ ମାଳାରେ ଯେମିତି ତାକୁ ବାଡ଼େଇଲେ ଯେଭଳି ଲାଗିବ ହାତୀକୁ, ଏଇଭଳି ଭାବରେ ଭଗବାନ ଲାଗିଲା, ଏସବୁ କଥା ଆସିବ। ତେଣୁ ଭଗବାନ ତା ସହିତ କୌତୁକ କରୁଛନ୍ତି, ଅନ୍ତିକେ ଗତଃ ସ୍ୱ ଚ୍ୟୁକାର ବା, ତାପରେ ତାକୁ ହତ୍ୟା କରିବେ ନିଜେ କ'ଣ ଇଚ୍ଛା କରିବେ। ଯଥା ମଧୁସୂଦନ ଯଥା ସଦ୍ୟ ହନ୍ତୁଂ ସପ୍ତୋପି ଚିରଂ ବହୁଧା ଯୁଦ୍ଧ କ୍ରୀଡ଼ା କୃତ୍ୱା ମଧୁଂ ହତବାନ ତଦ୍ଭତ୍ ଇତ୍ୟର୍ଥ। ଭଗବାନ ମଧୁ ଦୈତ୍ୟ ଏମାନେ ହେଉଛନ୍ତି ଆଦି ଦୈତ୍ୟ, ମଧୁ କୈଟବ, ହରେ ମୋରାରେ ମଧୁ କୈଟଭାରେ ଗୋପାଲ ଗୋବିନ୍ଦ ମୁକୁନ୍ଦ ସୌରେ ଜଗେଶ ନାରାୟଣ କୃଷ୍ଣ ବିଷ୍ଣୁ ନିରାଶ୍ରୟ ମାଂ ଜଗଦୀଶ ରକ୍ଷା। ଇଏ ହେଉଛି ଦ୍ୱାପର ଯୁଗର ତାରକ ବ୍ରହ୍ମ ମନ୍ତ୍ର, ପ୍ରତି ଯୁଗରେ ଗୋଟେ ଗୋଟେ ତାରକ ବ୍ରହ୍ମ ମନ୍ତ୍ର ରହିଛି, ଏ ଦ୍ୱାପର ଯୁଗର ତାରକ ବ୍ରହ୍ମ ମନ୍ତ୍ର ହେଉଛି ଏଇଟା। ହରେ ମୁରାରେ ମଧୁ କୈଟବ, ହରେ ମଧୁ କୈଟବକୁ ସେ ହତ୍ୟା କରିଥିଲେ, ଇଏ ଆଦି ଦୈତ୍ୟ, ତେଣୁ ସେ ମଧୁକୁ ମଧ୍ୟ ଭଗବାନ ଯେତେବେଳେ ହତ୍ୟା କରିଥିଲେ, ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଯେ ସଦ୍ୟ ହନ୍ତୁମ ସପ୍ତ, ଭଗବାନ ଚାହିଁଥିଲେ ଗୋଟେ ଗୋଟେ ପ୍ରହାରରେ, ପ୍ରହାର କ'ଣ ଦେବେ ଭଗବାନ, ଯଦି କହିବେ ତୁ ମରିଯା କହିଲେ ସେ ମରିଯିବ। ଇଏ ଭଗବାନଙ୍କ ଏଇଭଳି ଭାବରେ ଶକ୍ତି ରହିଛି, କିନ୍ତୁ ତଥାପି ଯଦି ଚାହିଁବେ ଗୋଟେ ପ୍ରହାର ମାରିବା ପାଇଁ, ଗୋଟେ ପାହାଡ଼ରେ ମଧ୍ୟ ସେ ମୃତ୍ୟୁବରଣ କରିବ। କିନ୍ତୁ ଚିରଂ ବହୁଧା ଯୁଦ୍ଧ କ୍ରୀଡ଼ା କୃତ୍ୱା, ବହୁ ସମୟ ଧରିକି ଯୁଦ୍ଧ କଲେ। ଆମେ ଯେମିତି ଶୁଣୁଥିଲେ ବରାହଦେବଙ୍କର ବିଷୟରେ, ଭଗବାନ ବରାହଦେବ ଆସି ଯେଉଁ ରହିଛନ୍ତି ହିରଣ୍ୟାକ୍ଷ ସହିତ, ବହୁ ସମୟ ପରେ ଯୁଦ୍ଧ କଲେ। ବ୍ରହ୍ମା ଆଦି ଦେବତାମାନେ ସବୁ ବିକଳ ହୋଇଯାଉଛନ୍ତି, ପ୍ରଭୁ ଆଉ ଡେରି କରନ୍ତୁ ନାହିଁ, ଖେଳନ୍ତୁ ନାହିଁ, ବର୍ତ୍ତମାନ ବନ୍ଦ ହେଇ ସମୟ ଆସିଗଲା, ସନ୍ଧ୍ୟା ବେଳ ହୋଇଯିବ, ତାର ବଳ ବଢ଼ିଯିବ, ତାକୁ ଶୀଘ୍ର ହତ୍ୟା କରନ୍ତୁ, ବର୍ତ୍ତମାନ ଅଭିଜିତ ନକ୍ଷତ୍ର ଆସିଲା, ଶୀଘ୍ର ହତ୍ୟା କରନ୍ତୁ। ଏଭଳି ଭାବରେ ବ୍ରହ୍ମା ଆଦି ଦେବତାମାନେ ଭଗବାନ ସ୍ତୁତି କରିବେ। ଏଠି ମଧ୍ୟ ଭଗବାନ ଖେଳି ଚାଲୁଥିବେ, ଖେଳିଥାନ୍ତେ, ଆହୁରି ବହୁତ ସମୟ ଖେଳିଥାନ୍ତେ, କିନ୍ତୁ ସେଠିକାର ଯେଉଁ ସ୍ତ୍ରୀ ଲୋକମାନେ ଅଛନ୍ତି ସେମାନେ ବିକଳ ହୋଇଯିବେ, ସେମାନେ କ୍ରନ୍ଦନ କରିବେ। ଏଇଭଳି ଭାବରେ ଆସିବ କଥା, ତେଣୁ ଭଗବାନ ଆଉ ସହି ପାରିଲେନି ତାଙ୍କର କ୍ରନ୍ଦନ, ତେଣୁ ସେ ତାକୁ ହତ୍ୟା କରିବେ। ସେଇଭଳି ଭାବରେ ମଧୁ ଦୈତ୍ୟକୁ ମଧ୍ୟ ବହୁ ସମୟ ଧରି ଯୁଦ୍ଧ କ୍ରୀଡ଼ା ଖେଳୁଥିଲେ ଭଗବାନ କରୁଥିଲେ, ଏବଂ ମଧୁକୁ ହତ୍ୟା କରିଥିଲେ, ତଦ୍ଭତ୍ ଇତି ଅର୍ଥ। ସେଥିପାଇଁ ମଧୁସୂଦନ ଶବ୍ଦ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଭାଗବତ ଏଭଳି ଶାସ୍ତ୍ର। ତେଣୁ ଅଥ କହିଲେ ତଦନନ୍ତରମ୍, ଆଶସାଦ ଅଥ ତଦନନ୍ତରମ୍, କ'ଣ ହେଲା ତାପରେ ନା ଏଭଳି ଭାବରେ ଏ ଶ୍ଳୋକଟି ରହିଛି। ଆମର ଜୀବ ଗୋସ୍ୱାମୀ ତାଙ୍କର ବୃହତ ବୈଷ୍ଣବ ଦର୍ଶନରେ କହୁଛନ୍ତି, ଲୋକବତ୍ତୁ ଲୀଳା କୈବଲ୍ୟମ୍, ବେଦାନ୍ତ ସୂତ୍ରରେ ଏ ସୂତ୍ରଟି ରହିଛି, 2:33 ରହିଛି କଥା, 2:33 କୈବଲ୍ୟମ୍, ଲୋକବତ୍ ଲୋକମାନେ ଆନନ୍ଦ ପ୍ରଦାନ କରିବେ, କ'ଣ କ'ଣ ଜନରଞ୍ଜନମ୍, ଜନରଞ୍ଜନ କରୁଛନ୍ତି ନା ଭଗବାନ, କ'ଣ ସେ ଗୀତ, ହରି ଶ୍ରୀତ କମଳାକୁଚ ମଣ୍ଡଳ ହେ, ଧୃତ କୁଣ୍ଡଳ ହେ, ଧୃତ କୁଣ୍ଡଳ କଳିତ ଲଳିତ ବନମାଳ, ଜୟ ଜୟ ଦେବ ହରି ହରେ, ଜୟ ଜୟ ଦେବ ହରି ହରି, କାଳିୟ ବିଷଧର ଗଞ୍ଜନ ହେ, ଜନରଞ୍ଜନ ହେ, ଜନରଞ୍ଜନ ଯଦୁକୁଳ ଦିନେଶ, ଜୟ ଦେବ ହରି ଜନରଞ୍ଜନ। କାଳିଆ ଯେତେବେଳେ ଦମନ କରୁଥିଲେ ଭଗବାନ, କେତେ ପ୍ରକାର ତାକୁ ବ୍ରଜବାସୀମାନଙ୍କୁ ସବୁ ସମସ୍ତେ ପୁରା ବ୍ୟତିବ୍ୟସ୍ତ ହୋଇଗଲେଣି। ଏ ଦଶମ ସ୍କନ୍ଧ 16 ସବୁ ଲୀଳା ବର୍ଣ୍ଣନା, ଆମକୁ ସୌଭାଗ୍ୟ ମିଳିଥିଲା, ସବୁ ବର୍ଣ୍ଣନା କରୁଥିଲେ। ଏଇଠି ରଘୁନନ୍ଦନ ବାସୀମାନେ ବହୁତ ଧନ୍ୟ, ଭଗବାନଙ୍କ ଲୀଳା ସବୁ ଶ୍ରବଣ କରୁଛନ୍ତି, ତା ଖାଲି ଫୁଲ ଗୁନ୍ଥୁନାହାନ୍ତି, ସେମାନେ ଭଗବାନଙ୍କ ଲୀଳା ମଧ୍ୟ ଶ୍ରବଣ କରୁଛନ୍ତି। ତେଣୁ ଆପଣମାନଙ୍କ ଯୋଗୁଁ ଆମେ ମଧ୍ୟ ଧନ୍ୟ ହୋଇଗଲୁ, ଆମେ ମଧ୍ୟ ଭଗବାନଙ୍କ ଲୀଳା ବର୍ଣ୍ଣନା କରିବାକୁ ଆମେ ସୁଯୋଗ ପାଇଲୁ। ଅନେକ ଲୀଳା ଭଗବାନଙ୍କୁ ଆମେ ବର୍ଣ୍ଣନା କରିଛେ, ଆପଣମାନେ ମନେ ଥିବ କି ନାହିଁ। ତେଣୁ ଏଇଭଳି ଭାବରେ ସବୁ ଭଗବାନ ବର୍ତ୍ତମାନ ଲୀଳା କରିବେ। ତେଣୁ ଦ୍ୱିତୀୟ ଶ୍ଳୋକରେ କୁହାଯାଉଛି, ହସ୍ତାଭ୍ୟାମ ହସ୍ତୟୋର୍ବଦ୍ଧା ପଦ୍ଭ୍ୟାମ ଏବ ଚ ପାଦୟୋ ବିଚକର୍ଷତୋରନ୍ୟୋନ୍ୟଂ, କ'ଣ ବହୁତ ଭୁଲ ପ୍ରହସ୍ୟ ବିଜିଗିଷୟା, କେମିତି ବର୍ତ୍ତମାନ ଯୁଦ୍ଧ ଚାଲିଛି, ଚାଣୁର ମୁଷ୍ଟିକ ଯୁଦ୍ଧ ଚାଲିଛି ବର୍ତ୍ତମାନ, ଭଗବାନ କୃଷ୍ଣ ଚାଣୁଙ୍କ ସହିତ ଏବଂ ବଳରାମ ମୁଷ୍ଟିକ ସହିତ ଚାଲିଛି, ଦୁଇ ସ୍ଥାନରେ ଆଖଡ଼ା ଚାଲିଛି, ଯୁଦ୍ଧ ଚାଲିଛି, ସେ ରଙ୍ଗମଞ୍ଚ ବିରାଟ ରଙ୍ଗମଞ୍ଚ ରହିଛି। ତେଣୁ କ'ଣ କହିଲେ ନା, ତୌ କହିଲେ କୃଷ୍ଣ ଚାଣୁରୁ ବଳଦେବ ମୁଷ୍ଟିକୌ, ଏକ ସମୟରେ ଦୁଇ ଜଣଙ୍କର ଚାଲିଛି ମଲ୍ଲ କ୍ରୀଡ଼ା, ହସ୍ତାଭ୍ୟାମ କେତେବେଳେ ହାତରେ ଧରି ଯୁଦ୍ଧ କରୁଛନ୍ତି, ହାତରେ ଯୁଦ୍ଧ କରୁଛନ୍ତି ହସ୍ତାଭ୍ୟାମ, ସ୍ୱୀୟ ହସ୍ତ ଦ୍ୱୟେନ, ଭଗବାନ ହାତ ଦୁଇଟି ଲଗ, ଭଗବାନଙ୍କ ଦୁଇଟା ହାତ ଲଗେଇବା ଦରକାର ନାହିଁ, ବାୟା ସବୁ କରିଦେଇପାରିବେ ଭଗବାନ, କିନ୍ତୁ ଯୁଦ୍ଧ କରୁଛନ୍ତି ହସ୍ତଦ୍ୱୟେନ, ଇଏ କୃଷ୍ଣ ସିଏ ପୁଣି ବଳରାମ, ସେ ବଳ ସ୍ୱୟଂ ବଳ ସିଏ, ତେଣୁ ଦୁଇ ହାତରେ ଯୁଦ୍ଧ କରୁ ହସ୍ତୟୁ କହିଲେ ପରସ୍ୟ ହସ୍ତଦ୍ୱୟେ ତଥା, ନିଜ ହାତ ଦୁଇଟା ଦ୍ୱାରା ତାଙ୍କର ହାତ ଦୁଇ ସହିତ ଯୁଦ୍ଧ ହରିକିରି ଯୁଦ୍ଧ ଚାଲିଛି, ହସ୍ତାଭ୍ୟାମ ହସ୍ତୟୋ ପଦ୍ଭ୍ୟାମ ଏବ ପାଦୟୋ, ପାଦରେ ମଧ୍ୟ ପାଦ ଛନ୍ଦିଛନ୍ତି, ଆମେ ଶୁଣୁଥିଲୁ ଆଜି ସେ ଗୀତଟା ବୋଲିବା, ଏସବୁ ବର୍ଣ୍ଣନା ହେଉଛି ସେଭଳି ଭାବରେ ଆମେ ବୋଲିବା ଭଗବାନଙ୍କର, ପଦ୍ଭ୍ୟାମ ଏବ ଚ ପାଦୟୋ ସ୍ୱୟ ପଦ ଯୁଗଳେ ନେବ ପରସ୍ୟ ପଦଦ୍ୱୟ, ନିଜ ପାଦ ଦୁଇଟା ଦ୍ୱାରା ତାର ପାଦ ଦୁଇ ସହିତ ଯୁଦ୍ଧ ହେଉଛି, ହସ୍ତାଭ୍ୟାମ ହସ୍ତାଭ୍ୟାମ ହସ୍ତୟୋର ବଧ୍ୱା, ବଧ୍ୱା କହିଲେ ଆବଦ୍ଧିକୃତ, ଧରିଦେଇଛନ୍ତି ହାତକୁ ହାତକୁ ଧରିକିରି ଯୁଦ୍ଧ ଚାଲିଛି, ହସ୍ତ ହସ୍ତା ପଦ୍ଭ୍ୟାମ ଏବଂ ପାଦ ବଧ୍ୱା, ପାଦରେ ମଧ୍ୟ ପାଦକୁ ଛନ୍ଦିକିରି ବିଜିଗସେୟା, ବିଜିଗସେୟା କହିଲେ ବିଜୟ ଇଚ୍ଛା, ଭଗବାନଙ୍କ ଯଦି ଇଏ କରିବେ ତାହେଲେ ୱାନ୍ ସାଇଡେଡ଼୍ ଗେମ୍ ହେଇଯିବ, ଯଦି ହେଉଛି କ'ଣ ବାସ୍କେଟବଲ୍ ନା କ'ଣ ଖେଳ ହେଉଛି, ସିଏ ଯଦି 20-1 ହେଲା ବା ଇଏ 0 ହେଇଗଲା ତାହେଲେ ୱାନ୍ ସାଇଡେଡ଼୍ ଗେମ୍ ହେଇଯିବ, ତେଣୁ ଏଇଟା ଏତେ ଆସ୍ୱାଦନୀୟ ହେବ ନାହିଁ, ତେଣୁ ଭଗବାନ ସେଇଭଳି ଭାବେ ତାଙ୍କର ଯେଉଁ ଅମିତ ବଳ ରହିଛି ଆ ସହିତ ଚାଣୁର ସହିତ, ଭଗବାନ ଚାଣୁର ଯେତିକି ବଳ ଭଗବାନ ସେଇ ଦେଇଛନ୍ତି ସେ ବଳ ତାକୁ, ବଳଂ ବଳବତାଂ ଚାହମ୍, ଏ ବଳବାନ ମାନଙ୍କର ବଳ ହେଉଛନ୍ତି ସେ ଭଗବାନ ଦେଇଛନ୍ତି ତାକୁ ବଳ ଦେଇଛନ୍ତି, ଇଏ ଭାବୁଛି ମୁଁ ବହୁତ ବଳ ବଳିଆନ, ଯେତିକି ବଳ ତାଙ୍କୁ ଦେଇଛନ୍ତି ଭଗବାନ, ଭଗବାନ ସେଇ ବଳରେ ତା ସହିତ ଯୁଦ୍ଧ କରୁଛନ୍ତି, ତାହେଲେ ଲାଗିବ ଯୁଦ୍ଧ ଭଳିଆ ଲାଗିବ, ନହେଲେ ସେ ୱାନ୍ ସାଇଡେଡ଼୍ ହେଇଯିବ, ଇଏ ପୁଣି ବଳରାମ ଇଏ ସ୍ୱୟଂ ବଳ, ନାୟମ ଆତ୍ମା ବଳହୀନ ଲଭ୍ୟ, ଆମେମାନେ ମଧ୍ୟ ବଳ ପ୍ରାପ୍ତ ହେଇଛେ ଭଗବାନ ଦେଇଛନ୍ତି, ଆମେ ଯଦି ଏ ବଳ ବିନା ମଧ୍ୟ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ, ନାୟମ ଆତ୍ମା ବଳହୀନ ଲଭ୍ୟ, ଆଉ ଗୋଟେ ଉପନିଷଦରେ ଗୋଟେ ଶ୍ଳୋକ ଅଛନ୍ତି, ଆମେ ଯଦି ବଳହୀନ ହେଇଯିବା ତାହେଲେ ମଧ୍ୟ ଭଗବାନଙ୍କୁ ଆମେ ଜାଣିପାରିବା ନାହିଁ, ବଳହୀନ ଅର୍ଥ ଆମର ଜଣେ ଆମର ଶିଷ୍ୟବନ୍ଧୁ କରୁଛନ୍ତି ସେ ମହାରାଜ କହିଲେ କହୁଥିଲେ ଗୋଟେ ରହିଛନ୍ତି ସମ୍ପ୍ରଦାୟ ଧର୍ମ ସମ୍ପ୍ରଦାୟ, ସେମାନେ କହିବେ ଆର ଶବ୍ଦର ଏଇ ଯେଉଁ ବାକ୍ୟ ରହିଛି ତା'ର ଅର୍ଥ ଏଇଭଳି ଭାବରେ କହନ୍ତି, ନାୟମ ଆତ୍ମା ବଳହୀନ ଲଭ୍ୟ କହିଲେ ତା'ର ଅର୍ଥ ହେଉଛି କ'ଣ ନା, ଆମେ ଯଦି ବଳ ନ ପାଇବା ତାହେଲେ କ'ଣ ଭଗବାନ ଜାଣିବା, ତେଣୁ ବଳ ପାଇଁ ପାଇବା ପାଇଁ ଆମେ ଫୁଟବଲ୍ ଖେଳିବା, ତାହେଲେ ବଳ ଆମେ ପ୍ରାପ୍ତ ହେବା, ଏ ବାଇଗଣରୁ କ'ଣ ମିଳିବ, ଏ ସରି ତୁଳସୀ ଗଛରୁ କ'ଣ ମିଳିବ, ବାଇଗଣ ଲଗାଇବା, ଏଇସବୁ କଲେ ଆମେ ବଳ ପ୍ରାପ୍ତ ହେବା, ଯାହାଫଳରେ କି ଆମେ ଭଗବାନ ଜାଣିପାରିବା, ଏଇଭଳି ଭାବରେ ନାୟମ ଆତ୍ମା ବଳହୀନ ଲଭ୍ୟ ଶବ୍ଦର ଅର୍ଥ ବା ଏ ବାକ୍ୟର ଅର୍ଥକୁ ଏଇଭଳି ଭାବରେ କରନ୍ତି, ନାୟମ ଆତ୍ମା ବଳହୀନ ଲଭ୍ୟ ଅର୍ଥ ହେଉଛି ଭଗବାନଙ୍କର ବଳ, କ'ଣ ଭଗବାନଙ୍କ ଚିତ୍ ବଳ, ଚିତ୍ ବଳ ପ୍ରାପ୍ତ ହେଲେ ଜଣେ ଏ ଭଗବାନଙ୍କୁ ଜାଣିପାରିବ, ଏ ଭୌତିକ ବଳରେ କ'ଣ ପାରମାର୍ଥିକ ଜିନିଷ ଜଣେ ଜାଣିପାରିବ, ତେଣୁ ଇଏ ସ୍ୱୟଂ ବଳରାମ, ଯାହାଙ୍କର କୃପା କଟାକ୍ଷ ଯଦି ଜଣେ ଲାଭ କରିଯିବ ତାହେଲେ ସେ ଭଗବାନଙ୍କୁ ଜାଣିଯିବେ, ତାଙ୍କୁ ଜାଣିଯିବେ ଭଗବାନଙ୍କୁ, ତେଣୁ ବଧ୍ୱା ବିଜିଗସେୟା, ତେଣୁ ସେ ଭାବୁଛି ମୁଁ ଜିତିଯିବି, ସେ ଏଇଭଳି ଭାବରେ ଭଗବାନ ଲୀଳା କରୁଛନ୍ତି, ସେ ଭାବୁଛି ମୁଁ ଜିତିଯିବି, ବିଜିଗସେୟା ଭଗବାନ ତ ଭଗବାନ ତାଙ୍କ କଥା କ'ଣ କହିବା, କିନ୍ତୁ ଚାଣୁର ଏବଂ ମୁଷ୍ଟିକ ସେମାନେ ମଧ୍ୟ ଭାବୁଛନ୍ତି ହଁ ମୁଁ ଜିତିଯିବି, ପାରିବି ତାଙ୍କୁ ଯଦି ଯଦି ଜିତିଯିବି, ବିଜିକି ସେୟା ପ୍ରସହ୍ୟ ବହୁତ ବଳ ଜୋର ବଳ ଲଗାଇଛନ୍ତି, ତାପରେ ବହୁତ ଲୋକ ମଧ୍ୟ ରହିଛନ୍ତି, ହଜାର ହଜାର ଲୋକ ରହିଛନ୍ତି ସେଠି, ଯେତିକି ଶବ୍ଦ ଯେତିକି କେହି ନଥିଲେ ଯାହା କରିଥାନ୍ତି ନ କରିଥାନ୍ତି ସବୁ ଏତେ ଲୋକ ଅଛନ୍ତି, ସବୁ ବଳ ତାଙ୍କର ଆସିଯାଉଛି, ବଳ ଲଗାଇକିରି ପ୍ରସହ୍ୟ ବହୁତ ବେଗରେ ବଳେନ ଅନ୍ୟୋନ୍ୟଂ ପରସ୍ପରଂ ବିଚକର୍ଷୁତୁ, ଆକର୍ଷଣ ବିକର୍ଷଣ ଚାଲିଛି, ଯୁଦ୍ଧ ଚାଲିଛି, ମଲ୍ଲଯୁଦ୍ଧ ଆରମ୍ଭ ହୋଇଗଲା ବର୍ତ୍ତମାନ, ମଲ୍ଲଯୁଦ୍ଧ ମଲ୍ଲଯୁଦ୍ଧରେ ଆଉ କ'ଣ ଆମେ ଟୀକା ଦେବା, ତଥାପି କେତେଜଣ ଚାରିଜଣ ଟୀକା ଦେଇଛନ୍ତି ବୋଧେ, ସନାତନ ଗୋସ୍ୱାମୀ କହୁଛନ୍ତି କ୍ରୀଡ଼ା ମେବା ଚତୁର୍ଭୀ, ଚାରୋଟି ଶ୍ଳୋକରେ କିଭଳି ମଲ୍ଲ ହେଉଛି, ମଲ୍ଲ କ୍ରୀଡ଼ା ହେଉଛି ସେଇଟା ଆମେ ଯଦିଓ ସେଠି ନାହିଁ, କିନ୍ତୁ ଏହି କ୍ରୀଡ଼ା ମାଧ୍ୟମରେ ମଧ୍ୟ ଆମେ ଦେଖିପାରିବା। ଏ ଯେଉଁ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ, ଏହା ଭିତରେ ଯଦି ପ୍ରବେଶ କରିବା ତାହେଲେ ମଧ୍ୟ ଏହି ମଲ୍ଲ କ୍ରୀଡ଼ାକୁ ଆମେ ଦେଖିପାରିବା। ମଲ୍ଲ କ୍ରୀଡ଼ା ଚାଲିଛି, ଚାରୋଟି ଶ୍ଳୋକରେ କହିବେ। କ୍ରୀଡ଼ା ସୌଷ୍ଠବା କ୍ରୀଡ଼ା ସୌଷ୍ଠବାୟ ଶ୍ରୀ ଭାଗବତୋପି ଚାଣୁରାଦିନ ଚାଣୁରାଦିବଦ ବିଜେଚ୍ଛାନୁକରଣାତ୍। ଯଦିଓ କ୍ରୀଡ଼ା ସୌଷ୍ଠବ, ଏ ଖେଳ ଯଦି ଠିକ୍ ଭାବରେ ଯଦି ନହେଲା, ପ୍ରତିଦ୍ୱନ୍ଦ୍ୱୀ ନହେଲେ, ତାହେଲେ କ'ଣ କିଏ ଖେଳ ଦେଖିବେ? କାରଣ ତାଙ୍କର ଦୁଇ ପାର୍ଟି ରହିଛି, ଦୁଇଟି ପାର୍ଟି ରହିଛି ସେଠି ନା। କୃଷ୍ଣଙ୍କ ପାର୍ଟି ରହିଛି, କଂସ ପାର୍ଟି ବି ରହିଛନ୍ତି ନା, କଂସ ପାର୍ଟି ରହିଛନ୍ତି ସବୁ। ତେଣୁ ସେମାନେ ଯେତେବେଳେ ଦେଖିବେ ଇଏ କିଛି କରିପାରୁନାହାନ୍ତି, ସେ ଆଉ କ'ଣ ତାଙ୍କ ହତୋତ୍ସାହ ହେଇଯିବେ, ତାଙ୍କୁ କ'ଣ ଉତ୍ସାହ ଦେବେ? ସେମାନେ ସବୁ ଉତ୍ସାହ ଦେଉଛନ୍ତି, ଉତ୍ସାହ ଦେବେ, ତାଳି ମାରିବେ, ସବୁ କରିବେ। କ୍ରିକେଟ୍ ଖେଳ ହେଉଛି ନା, ଚୌକା ଛକା ମାରିଗଲେ କେମିତି ହେଉଛି, ଦେଉଛନ୍ତି ପକେଇକିରି ଚୌକା। ତେଣୁ ଏଠି ମଧ୍ୟ ସେ ଭଗବାନ ମଧ୍ୟ ନାଚିବେ ତାଙ୍କର ଜୟରେ, ଜୟ ଆସିବ, ଏ କଥା ପରେ ଆସି ବର୍ଣ୍ଣନା କରାଯିବ। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଯେ କ୍ରୀଡ଼ା ସୌଷ୍ଠବାୟ, କ୍ରୀଡ଼ାଟା କ୍ରୀଡ଼ା ଭଳିଆ ହେବ, ସେଇଥିପାଇଁ ଭଗବତୋପି, ଯଦିଓ ସେ ଭଗବାନ କିନ୍ତୁ ଚାଣୁରାଧିପତ, ଚାଣୁର ଯେମିତି ଚେଷ୍ଟା କରୁଛି ବିଜେଚ୍ଛା ମୁଁ ଜୟ କରିବି, ଭଗବାନ ସେଭଳି ଭାବରେ ଅନୁକରଣ କରୁଛନ୍ତି, ଅନୁକରଣାତ୍ ସେ ଅନୁକରଣ କରୁଛନ୍ତି ଭଗବାନ। ନହେଲେ ଆଉ ମଲ୍ଲ କ୍ରୀଡ଼ା କ'ଣ ଆସ୍ୱାଦନ ହେଇପାରିବ? ତେଣୁ ତାପର ଶ୍ଳୋକରେ କୁହାଯାଉଛି, ତିନି ନମ୍ବର ଶ୍ଳୋକରେ, ଯେ ଅରତ୍ନୀ ଦ୍ୱେ ଅରତ୍ନୀଭ୍ୟାମ ଜାନୁଭ୍ୟାମ ଚୈବ ଜାନୁନି ଶିର ଶିଷ୍ଣୁ ରସୌରସା ଅନ୍ୟୋନ୍ୟମଭିଜତ ଅଭିଜଗ୍ନତୁ। ସେଭଳି ଭାବରେ ବର୍ତ୍ତମାନ ମଲ୍ଲ କ୍ରୀଡ଼ା ଚାଲିଛି। ଅରତ୍ନୀ ତୋଉ ସେ ଦୁଇ ଜଣ କ'ଣ କରୁଛନ୍ତି, ଅନ୍ୟୋନ୍ୟ ପରସ୍ପର ଅରତ୍ନୀଭ୍ୟାମ, ଅରତ୍ନୀଭ୍ୟାମ କହିଲେ ନିଷ୍କନିଷ୍ଠ ମୁଷ୍ଠିଭ୍ୟାମ, କନିଷ୍ଠ କନିଷ୍ଠଠୁ ଆରମ୍ଭ କରିକିରି ମୁଷ୍ଠି ପର୍ଯ୍ୟନ୍ତ ଏଇଭଳି ଭାବରେ ଗୋଟେ ଅରତ୍ନୀ ବୋଲି କହୁଛନ୍ତି। ଏଠି କ'ଣ କହିବେ, ସେମାନଙ୍କ ମୁଷ୍ଟି ମୁଷ୍ଟି ସହିତ ବା ଯାହା ବି ହେଉ, ଏ ଗୋଟେ ନୂଆ ଷ୍ଟାଇଲରେ ଖେଳ ହେଉଛି ବର୍ତ୍ତମାନ। ଏଇଟା ଅରତ୍ନୀ ଦ୍ୱେ ଅରତ୍ନୀଭ୍ୟାମ ନୂଆ ନୂଆ ଷ୍ଟାଇଲ, ଯାହା ସବୁ ଜାଣିଛନ୍ତି ମଲ୍ଲ କ୍ରୀଡ଼ାରେ ମଧ୍ୟ ସବୁ ପ୍ରକାର ରିସର୍ଚ୍ଚ ଚାଲିଛି ନା। ନୂଆ ନୂଆ କ୍ରୀଡ଼ା ଯେଉଁ କଂସକୁ ସବୁ ଦେଖାଉଥିଲା, ଚାଣୁର ମୁଷ୍ଟିକାମାନେ ସବୁ ଦେଖାଉଥିଲେ, ଆଜି ସବୁ ନୂଆ ନୂଆ ଷ୍ଟାଇଲରେ ଯୁଦ୍ଧ ହେଉଛି, ମଲ୍ଲ ଯୁଦ୍ଧ ସମସ୍ତେ ଆସିଛନ୍ତି। ସାଧାରଣତଃ ସିଦ୍ଧର୍ଶନ କହିବେ ଏଇଟା ପ୍ରାୟ ଏଇଟା କେହି କରିପାରନ୍ତିନି ଏଇଭଳି ମଲ୍ଲ ଯୁଦ୍ଧ, କିନ୍ତୁ ଇଏ କରୁଛନ୍ତି ନା, ନୂଆ ଷ୍ଟାଇଲ ବହୁତ ଲୋକ ଅଛନ୍ତି, ରାଜା ବି ଅଛନ୍ତି। ତେଣୁ ରତ୍ନୀ ଦ୍ୱେ ରତ୍ନୀ କ'ଣ କ'ଣ ଜାନୁଭ୍ୟାମ ଚ ଏବ ଜାନୁନି, ସେଠି ଖାଲି ପାଦ କୁହାଗଲା, ହାତ କୁହାଗଲା, ବର୍ତ୍ତମାନ ମୁଷ୍ଟି ଏବଂ ଜଙ୍ଘ କଥା ଆସିଗଲା। ମୁଷ୍ଟି ଏବଂ ଜଙ୍ଘ ଜାନୁଭ୍ୟାମ ଚ ଏବ ଜାନୁନି, ଶିଷ୍ଣା କହିଲେ ସ୍ୱ ମସ୍ତକ ନା ଶିର, ମସ୍ତକରେ ମଧ୍ୟ ଲଢ଼େଇ ଚାଲିଛି, ପରସ୍ୟ ମସ୍ତକମ ଉରସା, ଉରସା କହିଲେ ବକ୍ଷ, ସିଏ ବକ୍ଷସ ଉର ତା ବକ୍ଷରେ, ଏସବୁ ଭାବେ ଭଲ କହୁଛି, ଭଲ କ୍ରୀଡ଼ା ଚାଲିଛି। ଅଭିଜଗ୍ନତୁ ଅଭିଜଗ୍ନତୁ କହିଲେ ତାଡ଼ୟା ମାସ ତୁ, ପୀଡ଼ା କରିବା ପାଇଁ ବହୁତ ତାକୁ ବହୁତ ପ୍ରହାର କରିବା ପାଇଁ ଚେଷ୍ଟା କରୁଛନ୍ତି, ତାଡ଼ୟା ମାସ ତୁ, ଏଇଭଳି ଭାବରେ ଚାଲିଛି ମଲ୍ଲ କ୍ରୀଡ଼ା। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ 10:35-14 ଗୋଟେ କଥା ରହିଛି, ସେଇଟାକୁ ଇଏ କରିଛନ୍ତି ସେ, ଦେଖିଲେ କ'ଣ ଲେଖା ହେଇଛି, 10:35-14 ଭାଗବତମର ଦଶମ ସ୍କନ୍ଧ 35 ଅଧ୍ୟାୟ ଶ୍ଳୋକ 14 ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସେଇଟା ଗୋଟେ କୋଟ୍ କରିଛନ୍ତି, ଯା କନିଷ୍ଠା ଅଙ୍ଗୁଳି ବ୍ୟତିରେକେଣ, ଏଇ ଯେଉଁ ମୁଁ କହିଲି ଏ ନୂଆ ଷ୍ଟାଇଲ, ଏ ଗୋଟେ ନୂଆ ଷ୍ଟାଇଲରେ ଖେଳ ହେଉଛି, ମଲ୍ଲ ଯୁଦ୍ଧ ଚାଲିଛି, ଲେଟେଷ୍ଟ ଷ୍ଟାଇଲରେ ଖେଳୁଛନ୍ତି ବର୍ତ୍ତମାନ। ହଁ, ମଲ୍ଲ କ୍ରୀଡ଼ା କରୁଥିଲେ, ଦଶମ ସ୍କନ୍ଧ 35 ଅଧ୍ୟାୟ ହେଉଛି ଏ ଯେଉଁ ଯୁଗଳ ଗୀତି, ବୋଧେ ଯୁଗଳ ଗୀତିରେ ଗୋପୀମାନେ ଭଗବାନଙ୍କ ଏଇ ଲୀଳାକୁ ସବୁ ବର୍ଣ୍ଣନା କରିଛନ୍ତି, ସେଠି ମଧ୍ୟ ଭଗବାନ ମଲ୍ଲ କ୍ରୀଡ଼ା କରୁଥିଲେ। ତେଣୁ ଏଇଠି ବର୍ତ୍ତମାନ ତାଙ୍କୁ ସୁଯୋଗ ମିଳିଲା ମଲ୍ଲ କ୍ରୀଡ଼ା କରିବା ପାଇଁ। ତେଣୁ ଏଠି କୁହାଯାଉଛି ଯେ କନିଷ୍ଠାଙ୍ଗୁଳି ବ୍ୟତିରେକେଣ କୃତ ମୁଷ୍ଠି ଅସ୍ତୋ ହସ୍ତୋ ରତ୍ନୀ, କନିଷ୍ଠ ଆଙ୍ଗୁଳି ଲାଗିବ ନାହିଁ ସେଭଳି ମୁଷ୍ଟି କରିବେ। ଏଇଟା ବଡ଼ ମାନେ ଭାରି କଷ୍ଟ ଏଇଟା ଏ ଯୁଦ୍ଧଟା, କିନ୍ତୁ ସେ ଜାଣିଛି କିଏ ଚାଣର ମୁଷ୍ଟିକମାନେ ସବୁ ଜାଣିଛନ୍ତି, ଭଗବାନ ତ ସବୁ ଜାଣନ୍ତି, ଭଗବାନ କେଉଁ ନୂଆ କିଛି ରହିଛି ଯେତେ ଲେଟେଷ୍ଟ ରିସର୍ଚ୍ଚ ଆପଣଙ୍କ ହଉ ସାଇଣ୍ଟିଷ୍ଟମାନଙ୍କର ନୂଆ ନୋବେଲ ପ୍ରାଇଜ୍ ପାଇଥାଇପାରନ୍ତି, କିନ୍ତୁ ଭଗବାନ ସବୁ ଜାଣନ୍ତି। ବେଦାହମ ସମତି ତାହାନି ବର୍ତ୍ତମାନ ଚାର୍ଜୁନ ଭବିଷ୍ୟାଣୀ ଚ ଭୂତାନି, ଭବିଷ୍ୟତରେ ବୈଜ୍ଞାନିକମାନେ କ'ଣ କ'ଣ ନୂଆ ଉଦ୍ଭାବନ କରିବେ, କ'ଣ କ'ଣ ନୋବେଲ ପ୍ରାଇଜ୍ ପାଇବେ, କିନ୍ତୁ ଭଗବାନ ସବୁ ଜାଣନ୍ତି ସେସବୁ, ଭଗବାନ କେହି ଜାଣନ୍ତି ନାହିଁ। ମାଙ୍କୁ ବେଦନା କଶ୍ଚନ, ତେଣୁ ଏ କନିଷ୍ଠ ଆଙ୍ଗୁଳି ନ ଲାଗିକିରି ଗୋଟେ ମୁଷ୍ଟି ହେବ ଏଇଟା ବଡ଼ କଷ୍ଟଦାୟକ। ଯଦ୍ୟପି ତାଭ୍ୟାଂ ମଲ୍ଲଯୁଦ୍ଧ ଦୁଷ୍କରତ୍ୱାତ୍ ଅପ୍ରସିଦ୍ଧମ, ଏଇଟା ବହୁତ କଷ୍ଟ ଏ ମଲ୍ଲଯୁଦ୍ଧ ଲେଟେଷ୍ଟ ଟ୍ରାଏଲ ଏଇଟା ହେଉଛି। ତେଣୁ ପ୍ରସିଦ୍ଧ ତୁ ସମୁଷ୍ଟି ତାଭ୍ୟାମେବ ତଦପି ବେଣୁ ବାଧ୍ୟ ଉରୁଧା ନିଜ ଶିକ୍ଷା, ଏଇଟା ଏଇ 10-35-14 ଏଇ ଶ୍ଳୋକଟି ଅଛି ନା, ବେଣୁ ବାଧ୍ୟ ଉରୁଧା ନିଜ ଶିକ୍ଷା, ନାଇଁ କି ଏ ଉରୁଧା ନିଜ ଶିକ୍ଷା କହିଲେ ଏଇଟା ଗୋପୀମାନେ କହୁଛନ୍ତି ଯୁଗଳ ଗୀତରେ, ଭଗବାନ ନୂତନ ନୂତନ ଭାବରେ ସବୁ ବେଣୁ ବାଦନ କରୁଛନ୍ତି ଏବଂ ଉରୁଧା ନିଜ ଶିକ୍ଷା, ଭଗବାନ କେହି ବେଣୁ ଶିଖେଇ ନାହାନ୍ତି, ଭଗବାନ ନିଜ ଶିକ୍ଷା ଉରୁଧା ବହୁତ ପ୍ରକାର ବାଦ୍ୟ ବେଣୁ ବାଦ୍ୟମ ଉରୁଧା ନିଜ ଶିକ୍ଷା ନିଜେ ସବୁ ଜାଣିଛନ୍ତି, ସବୁ ଭଗବାନ ସବୁକିଛି ଜାଣନ୍ତି, ଭଗବାନ ସବୁକିଛି ଜାଣନ୍ତି ତା ନୁହଁ, ଆମେ ଯଦି ଭଗବାନ ଜାଣିଯିବା ଆମେ ମଧ୍ୟ ସବୁକିଛି ଜାଣିଯିବା। ଶାଣ୍ଡିଲ୍ୟ ଉପନିଷଦରେ ଏ ଶ୍ଳୋକଟି ଅଛନ୍ତି, ଯସ୍ମିନ୍ ବିଜ୍ଞାନତମ ସର୍ବ ଏବଂ ବିଜ୍ଞାନତମ ଭବତି, ଯାହାଙ୍କୁ ଜାଣିଲେ ଜଣେ ସବୁକିଛି ଜାଣିପାରିବ, ସର୍ବ ଏବଂ ବିଜ୍ଞାନତମ ଭବତି। ପ୍ରଭୁପାଦ ମହାରାଜ ଯିଏ ଯେଉଁ ପ୍ରଶ୍ନ ପଚାରେ ଭଗବାନ ପ୍ରଭୁପାଦଙ୍କ ତାଙ୍କ ଗୋଟେ ରହିଛି ଗୋଟେ ଆନ୍ସର ଅଛି ସବୁ ପ୍ରଶ୍ନର ଉତ୍ତର। ତେଣୁ ଏଇଭଳି ଭାବରେ ଏଇଟା ଯଦି ବହୁତ କଷ୍ଟ କିନ୍ତୁ ସେ ସେଇଭଳି ଭାବରେ ଇତିମତ୍ ଭଗବତା ନିଷ୍କନିଷ୍ଠ ମୁଷ୍ଠି ହସ୍ତେ ନୈବ ରବ୍ଧେ ନିଯୁଦ୍ଧେ ଚାଣୁରୋପି କଷ୍ଟଂ ପ୍ରାପ୍ତନା ବି, ଚାଣୁରକୁ ବହୁତ ଏଇଟା କଷ୍ଟ ହେଉଛି ଏ ଯୁଦ୍ଧଟା, ଜାଣିନି କିନ୍ତୁ କରିଦେଲା ବ୍ୟବସ୍ଥା, କିନ୍ତୁ ତଥାପି କଷ୍ଟ ହେଲେ ମଧ୍ୟ ବୀରାଭିମାନୀ ବୀର ଅଭିମାନ ହିସାବରେ ତତ୍ କୃତମିତ ଜ୍ଞେୟମ, ତାକୁ ବଡ଼ କଷ୍ଟ ହେଉଛି କରିପାରୁନି ସେ ମୁଷ୍ଟି, କିନ୍ତୁ ଭଗବାନ ଜାଣନ୍ତି, ଭଗବାନ ସେଭଳି ଲେଟେଷ୍ଟ ଷ୍ଟାଇଲରେ କରୁଛନ୍ତି। ସେଇଟା କୁହନ୍ତି ଅରତ୍ନୀ ଦ୍ୱେ ଅରତ୍ନୀ ଭ୍ୟାମ, ଏ ମୁଷ୍ଟି ଗୋଟେ ଅଲଗା ପ୍ରକାର ମୁଷ୍ଟି, ଏଇଭଳି ଭାବରେ ଯୁଦ୍ଧ ହେଉଛି। ତେଣୁ କ୍ରମ ସନ୍ଦର୍ଭରେ ଯୁବ ଗୋସ୍ୱାମୀ କହୁଛନ୍ତି ଅରତ୍ନୀ କହିଲେ ଏଲ୍ବୋ, ଏଲ୍ବୋ ମାନେ ଏଇଟା କହୁଣି, ବିଶ୍ୱପ୍ରକାଶରୁ ଉଦ୍ଧାର କରି ସେ କହୁଛନ୍ତି, ତେଣୁ ଏ କହୁଣିରେ ମଧ୍ୟ ଯୁଦ୍ଧ ହେଉଛି, ଏଇ ତା'ର ଅର୍ଥ ବିଭିନ୍ନ ପ୍ରକାର ଅର୍ଥ ରହିଛି, ସେ କିଏ କ'ଣ ସବୁ କହୁଛନ୍ତି, କିନ୍ତୁ ଏ ବଡ଼ କଷ୍ଟଦାୟକ ବିଟା କ୍ରୀଡ଼ାଟା, କ୍ରୀଡ଼ା ମାନେ କ୍ରୀଡ଼ା ତ ନୁହଁ, ଇଏ ହତ୍ୟା କରିବା ପାଇଁ ଚାହୁଁଛନ୍ତି, ଯେହେତୁ କ୍ରୀଡ଼ା ଭଗବାନ ପାଇଁ କ୍ରୀଡ଼ା, କିନ୍ତୁ ଆଙ୍କ ପାଇଁ କାଳ ଆସିଗଲେ, ଭଗବାନ ସ୍ୱୟଂ କାଳ ରୂପରେ ଆସୁଛନ୍ତି, ଉପସ୍ଥିତ ହୋଇଛନ୍ତି, କାଳସ୍ମୀ ଲୋକକ୍ଷତି ପ୍ରବୃଦ୍ଧ, ବର୍ତ୍ତମାନ ସବୁ ସରକାରୀ ଆଦମୀକୁ ସବୁ ହତ୍ୟା କରାଯିବ, ସେ ସବୁ ରାଧାକୃଷ୍ଣ ସ୍ୱୟଂ ମହାରାଜ କହନ୍ତି, ଆ ପୂର୍ବରୁ ସବୁ ଅସୁରମାନଙ୍କୁ ହତ୍ୟା କରୁଥିଲେ କିନ୍ତୁ ବର୍ତ୍ତମାନ ସବୁ ସରକାରୀ ଆଦମୀକୁ ହତ୍ୟା କରାଯିବ, କନ୍ସର୍ଟରୁ ଷ୍ଟାର୍ଟ ହେବ, ଯେତେ ସବୁ ଥିବେ 23 ଅକ୍ଷୁଣୀ ସୈନ୍ୟ, ପ୍ରତି ଥରକର ଜରାସନ୍ଧ ଆସିବ, କଂସର ଶ୍ୱଶୁର ଆସିବ, ଜରାସନ୍ଧ 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସିବ, 23 ଅକ୍ଷୁଣୀ ସୈନ୍ୟ କେତେ ଦୁଇ ଲକ୍ଷ 18,700 × 23, 50 ଲକ୍ଷରୁ ଉର୍ଦ୍ଧ୍ୱକୁ ଭଗବାନ ହତ୍ୟା କରିବେ, ସରକାରୀ ଆଦମୀ ସବୁ ସୋଲଜର ଇତ୍ୟାଦି ସବୁ ଯେତେ ରହିବେ ସମସ୍ତେ ହତ୍ୟା କରିବେ, 18 ବାର ତାରି ନୁହଁ କି 2 x 18 ବାର, ଆହୁରି ମଧ୍ୟ ବହୁତ ଯୁଦ୍ଧ ଅଛି, ବହୁତ ଯୁଦ୍ଧ ହେବ। ମହାଭାରତରେ କେତେ ଥିଲେ ସୈନ୍ୟ, କେତେ 11 ଥିଲେ ଆଙ୍କର, କୌରବମାନଙ୍କ 11, ପାଣ୍ଡବମାନଙ୍କ 7, 18 ଅକ୍ଷୁଣୀ ସୈନ୍ୟ ଥିଲେ। ତେଣୁ ଏହିଭଳି ଭାବରେ ଭଗବାନଙ୍କର ବର୍ତ୍ତମାନ ଚାଲିଲା ଦୁଷ୍ଟ ଦମନ ଲୀଳା ଚାଲିବ। ତେଣୁ ତାପରେ ଚାରି ନମ୍ବର ଶ୍ଳୋକରେ କୁହାଯାଉଛି, ପରିଭ୍ରାମଣ ବିକ୍ଷେପ ପରିରମ୍ଭାବପାତ ନେହି ଉତ୍ସର୍ପଣା ପ୍ରସର୍ପଣାୟ ଅନ୍ୟାନ୍ୟ ପ୍ରତିରନ୍ଧତାମ। ଏଭଳି ଭାବରେ ଯୁଦ୍ଧ ଚାଲିଛି, କ'ଣ ହେଲା ନା ତୋଉ ସେ ଦୁଇ ଜଣ କ'ଣ ଦୁଇ ଜଣ ଲେଖା ଖେଳ ଚାଲି ମାନେ ଯୁଦ୍ଧ ଚାଲି ମଲ୍ଲଯୁଦ୍ଧ ଚାଲିଛି। ପରିଭ୍ରାମଣ ପରିଭ୍ରାମଣ ବିକ୍ଷେପ ପରିରସ୍ତାବ ପାତ ନେଇ, ପରିଭ୍ରାମଣ କହିଲେ ହସ୍ତାଧୀନ ଗୃହୀତ ପରିତଃ ଚାଳନ ବିକ୍ଷେପ ନୋଦନ, ହାତ ଧରିକିରି ଚାଲୁଛନ୍ତି ଏମିତି ଚାଲିଛନ୍ତି, କେତେବେଳେ ତାଙ୍କୁ ପକେଇଦେବେ ବା ଏଇଭଳି ଭାବରେ ଚାଲିଛି ମଲ୍ଲଯୁଦ୍ଧ। ପରିରମ୍ଭୋ ପରିରମ୍ଭୋ କହିଲେ ବାହୁରେ ନିଷ୍ପୀଡ଼ନମ, ବାହୁରେ ଚାପିଦେବା ପାଇଁ ଭାବୁଛନ୍ତି ନିଷ୍ପୀଡ଼ନମ, ଏଇଭଳି ଭାବ ବାହୁଭ୍ୟାମ ନିଷ୍ପୀଡ଼ନମ ଅବପାତନମ ଅଧକ୍ଷେପଂ ତେଇ ତଥା ତଳେ ପକେଇବା ପାଇଁ ଚେଷ୍ଟା କରୁଛନ୍ତି। ଉତ୍ସର୍ପଣା ଅସର୍ପଣେଇ ଉତ୍ସର୍ପଣା ସର୍ପଣେଇ କହିଲେ ଉତ୍ସର୍ପଣ କହିଲେ ଉତ୍ସୁଜ୍ୟ ପୁରତୋ ଗମନଂ ଉପରକୁ ଟେକୁଛନ୍ତି, ଅସର୍ପଣ କହିଲେ ପୃଷ୍ଠତୋ ଗମନଂ ଆଗକୁ କେତେବେଳେ ପଛକୁ, ଏଇଭଳି ଭାବରେ ଚାଲିଛି ଉତ୍ସର୍ପଣା ପ୍ରସର୍ପଣାତ୍। ଓଡ଼ିଆରେ କ'ଣ କୁହାଯାଉଛି, ଉତ୍ସର୍ପଣା କେତେ ନମ୍ବର ଶ୍ଳୋକ ଏଇଟା ଚାରି ନାଇଁ କି, ଉତ୍ସର୍ପଣ କହିଲେ ହଁ ସମ୍ମୁଖକୁ ଯାଉଛନ୍ତି କେତେ ପଛକୁ ଯାଉଛନ୍ତି, ଉତ୍ସର୍ପଣା ପ୍ରସର୍ପଣାତ୍ ଏଇଭଳି ଭାବରେ ଚାଲିଛି। ଅନ୍ୟୋନ୍ୟ ପରସ୍ପର ଭାବରେ ପ୍ରତିରୁନ୍ଧ୍ୟତା ଏଇଭଳି ଭାବରେ ଚାଲିଛି, କୁସ୍ତି ଚାଲିଛି, ମଲ୍ଲଯୁଦ୍ଧ ଚାଲିଛି। ତେଣୁ ଏଠାରେ ପରିଭ୍ରାମଣ ହସ୍ତାଧିଶ ଗୃହୀତ ପରିତଶ୍ଚାଳନ ବିକ୍ଷିପ ନୋଦନ, ବିକ୍ଷିପ ନୋଦନ କହିଲେ କ'ଣ ବିକ୍ଷିପ ନୋଦନ କହିଲେ ହେଉଛି କ'ଣ ନା ଏମାନେ ସରି ବିକ୍ଷିପ ନୋଦନ ହେଉଛି ପରିରମ୍ଭିତ ମ୍ୟାଡ଼ମ ସେ ଗ୍ରାବିଙ୍ଗ ଦି ଅଦର ବାଇ ଦି ହ୍ୟାଣ୍ଡସ ହାତରେ ଧରିଛନ୍ତି ଆଣ୍ଡ ହ୍ୱିଲିଙ୍ଗ ହିମ୍ ଆରାଉଣ୍ଡ ବୁଲଉଛନ୍ତି, ହ୍ୱିଲିଙ୍ଗ ହିମ୍ ଆରାଉଣ୍ଡ ବିକ୍ଷେପ ମିନ୍ସ ସୋବିଙ୍ଗ ସୋବିଙ୍ଗ ତ କ'ଣ କହିଲେ ଏଭଳି ଭାବରେ ପରିରମ୍ଭ ଇଣ୍ଡିକେଟ୍ସ କ୍ରସିଂ ୱାନ୍ସ ଅପୋନେଣ୍ଟ ୱିଥ୍ ୱାନ୍ସ ଆର୍ମସ ହତ୍ୟା କରିବା ପାଇଁ ବା ତାଙ୍କୁ ପରାସ୍ତ କରିବା ପାଇଁ ସବୁ ଚେଷ୍ଟା ଚାଲିଛି। ଅବପାତ ନେଇ ମିନ୍ସ ଥ୍ରୋଇଙ୍ଗ ଡାଉନ୍ ଦି ଫୋ ତାକୁ ତଳେ ପକେଇ ଦେଉଛନ୍ତି ଅବପାତନମ। ଉତ୍ସର୍ପଣ ମିନ୍ସ ରିଲିଜିଙ୍ଗ ଆଣ୍ଡ ରନିଙ୍ଗ ଇନ୍ ଫ୍ରଣ୍ଟ ଅଫ୍ ଦ ଅଦର ତାକୁ ପୁଣି ଟେକୁଛନ୍ତି ପୁଣି ତା ସହିତ ଯୁଦ୍ଧ କରୁଛନ୍ତି। ଅପସର୍ପଣ ହି ମିନ୍ସ ଗୋଇଙ୍ଗ ବିହାଇଣ୍ଡ ହିମ୍ ପଛକୁ ଯାଇକି ମଲ୍ଲ କରିବେ ଯୁଦ୍ଧ କରିବେ, ଇନ୍ ଦିସ୍ ୱେ ଏଭଳି ଭାବରେ ଚାଲିଛି ମଲ୍ଲଯୁଦ୍ଧ ଚାଲିଛି। ସିଦ୍ଧସ୍ୱାମୀ କହୁଛନ୍ତି ପରିଡମ୍ବ ଶବ୍ଦ ମାଧ୍ୟମରେ ପ୍ରତିପକ୍ଷକୁ ବାହୁ ଦ୍ୱାରା ନିଷ୍ପୀଡ଼ନ କରିବାକୁ ବୁଝାଯାଉଛି, ବାହୁ ଦ୍ୱାରା ତାକୁ ବହୁତ ପୀଡ଼ା ଦେବା ପାଇଁ ଚେଷ୍ଟା କରାଯାଉଛି ନିଷ୍ପୀଡ଼ନମ। ତେଣୁ ଏହିଭଳି ଭାବରେ ଉତ୍ଥାପନେଇ ଉନ୍ନୟନେଇ ଚାଳନେଇ ସ୍ଥାପନେଇ ଅପି ପରସ୍ପରମ ଜିଗିସନ୍ତାମ ଅପଚକ୍ରତୁ ରାତ୍ମନ। ପାଞ୍ଚ ନମ୍ବର ଶୋକ ନାଇଁ କି, ଏଥିରେ କ'ଣ ହେଉଛି ନା ତୌ ପୁଣି ସେ ଦୁଇ ଜଣ ଦ୍ୱନ୍ଦ୍ୱ ଯୁଦ୍ଧ ଚାଲିଛି, ପରସ୍ପରମ ଜିଗିସନ୍ତ ଜୟ କରିବା ପାଇଁ କ'ଣ କରୁଛନ୍ତି, ଉତ୍ଥାପନେଇ ଜାନୁନି ପାଦଉଚ ପିଣ୍ଡିକୃତ୍ୟ ପତିତ ସ୍ୱ ଚାଟନେଇ ଯେ ତଳେ ପଡ଼ିଯାଉଛି ତାକୁ ପୁଣି ଉଠାଉଛନ୍ତି ଯୁଦ୍ଧ କରିବା ପାଇଁ ଉତ୍ଥାପନେଇ। ଉନ୍ନୟନେଇ ଉନ୍ନୟନ କହିଲେ ହସ୍ତାଭ୍ୟାମ ମୁଦୃତ୍ୟ ନୟନେଇ, ଉନ୍ନୟନ ଅର୍ଥ ହେଉଛି କ'ଣ ଏଠି ଉନ୍ନୟନ କହିଲେ ଉନ୍ନୟନ ଉତ୍ଥାପନ ଉନ୍ନୟନ କ'ଣ ଏକା ଅର୍ଥ ସବୁବେଳେ ଲାଗୁଛି, ଯାହା ହଉ ଏଇଭଳି ଭାବରେ ଉନ୍ନୟନ ହସ୍ତାଭ୍ୟାମ ଉଦୃତ ନୟନେଇ ହାତ ଦ୍ୱାରା ତାକୁ ଟେକୁଛନ୍ତି, ନୟନ କ'ଣ ନୟନକୁ କ'ଣ କରିବେ ଚାଳ ନେଇ ଏଇଭଳି ଭାବରେ କଣ୍ଠାଦି ଲଗ୍ନ କଣ୍ଠକୁ ଲଗେଇକି ନିଶାରଣେଇ କଣ୍ଠକୁ କଣ୍ଠ ଲାଗୁଛି ଚାଳନ କରୁଛନ୍ତି, ସ୍ଥାପନେଇ ପାଦା ପାଦାଦି ପିଣ୍ଡିକରଣୀ ତାକୁ ପାଦରେ ପକାଉଛନ୍ତି। ଅପି ଆତ୍ମନ ସ୍ୱସ୍ୱ ଦେହସ୍ୟ ଅପଚକ୍ରତୁ, ଅପଚକ୍ରତୁ କହିଲେ ଅପକାର କୃତବତୁ, ତାଙ୍କୁ ବହୁତ ପୀଡ଼ା ଦେବା ପାଇଁ ସବୁ କରୁଛନ୍ତି। ମଲ୍ଲଯୁଦ୍ଧ ଚାଲିଛି। ଜୀବ ଗୋସ୍ୱାମୀ ଏଠି ଭାଷାରେ କହୁଛନ୍ତି ଯେ ଯଦିଓ କୃଷ୍ଣ ଓ ବଳରାମ ଅବଶ୍ୟ ନିଜର କ୍ଷତି କରିନଥିଲେ, ତେବେ ଚାଣୁର ଓ ମୁଷ୍ଟିକଙ୍କ କ୍ଷେତ୍ରରେ ଏବଂ ଯେଉଁମାନଙ୍କର ଜଡ଼ ଦୃଷ୍ଟିଭଙ୍ଗୀ ସେମାନଙ୍କର ଏହିପରି ମନେ ହେଉଥିଲା। ଯେଉଁମାନେ ଭଗବାନଙ୍କର କ'ଣ କ୍ଷତି ହେବ ଭଗବାନଙ୍କର, କିନ୍ତୁ ଚାଣୁର ଏବଂ ମୁଷ୍ଟିଙ୍କର ବହୁତ ତାଙ୍କର ଶରୀର ସବୁ ନଷ୍ଟ ହେବା ବସିଲାଣି। କିନ୍ତୁ ଯେଉଁମାନେ ଜଡ଼ ଇଏରେ ଅଛନ୍ତି, ଯେଉଁମାନେ ଭକ୍ତି ଭକ୍ତ ନୁହନ୍ତି, ସେମାନେ ଲାଗୁଛି କୃଷ୍ଣ ଏବଂ ବଳରାମ ସେମାନେ ବହୁତ କଷ୍ଟ ପାଇଲେଣି, ଏଭଳି ଲାଗୁଛି ଭଗବାନ ଏଭଳି ଭାବରେ ଲୀଳା କରିଛନ୍ତି। ଅନ୍ୟ ଭାବରେ କହିଲେ ଭଗବାନ ଦ୍ୱୟ ପୂର୍ଣ୍ଣ ରୂପେ ମଲ୍ଲଯୁଦ୍ଧ ଲୀଳାରେ ମଗ୍ନ ଥିଲେ, ଏଭଳି ଭାବରେ ମଲ୍ଲଯୁଦ୍ଧ ଚାଲିଛି। ତେଣୁ ଛଅ ନମ୍ବର ଶ୍ଳୋକରେ କୁହାଯାଉଛି ତତ୍ ବଳା ବଳବତ୍ ଯୁଦ୍ଧଂ ସମେତ ସର୍ବଜୋଷିତ ଉଚୁ ପରସ୍ପରଂ ରାଜନ ସାନୁକମ୍ପା ବରୁଥସ। ଏ ଯୁଦ୍ଧ ସିନା ଆମକୁ ଆନନ୍ଦ ଲାଗୁଛି, ଭଲ ଭଲ ଲାଗୁଛି ଶୁଣିବା ପାଇଁ, କଥା କହିବା ପାଇଁ ସବୁ ଜିନିଷ, କିନ୍ତୁ ସେଠି ହଁ ଏଠି ଯେଉଁମାନେ ସେଠିକାର ଯୋଶିତାଙ୍ଗ ଯେଉଁମାନେ ସ୍ତ୍ରୀ ଲୋକମାନେ ଥିଲେ ସେମାନେ ବହୁତ ମନ ଦୁଃଖ ତାଙ୍କର ହେଉଛି, କାରଣ କୃଷ୍ଣ ବଳରାମ ଏତେ ସୁନ୍ଦର ରହିଛନ୍ତି, ସୁକୋମଳ ପୁରୁଷ ସୁକୋମଳ ପିଲା ଦୁଇ ଜଣ, ତାଙ୍କୁ ଇଏ ସବୁ ମଲ୍ଲ ସବୁ ରହିଛନ୍ତି, ପାହାଡ଼ ଭଳି ରହିଛନ୍ତି, ଏମାନେ ତା ସହିତ ଯୁଦ୍ଧ ଏଇଟା କ'ଣ ଠିକ୍, ଏସବୁ କହିବେ କଥା ସବୁ ଆରମ୍ଭ, ତାଙ୍କର ବହୁତ ମନ ଦୁଃଖ ହେଉଛି, ବିକଳ ହେଇଯାଉଛନ୍ତି ସିଏ। ତେଣୁ ଏଠି କୁହାଯାଉଛି ଛଅ ନମ୍ବର ଶ୍ଳୋକରେ ଯେ ରାଜନ ରାଜନ ସମ୍ବଦ୍ଧ କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜକୁ, ହେ ରାଜନ ସମେତା କହିଲେ ରଙ୍ଗ ଦର୍ଶନ ମିଳିତା, ଯେଉଁମାନେ ସବୁ ଆସିଥିଲେ ସବୁ ଟିକେଟ୍ କିଣିକି ଟିକେଟ୍ ନେଇଛନ୍ତି, ମାନେ ଅବଶ୍ୟ ଟିକେଟ୍ ପଇସା ଦେବାକୁ ପଡ଼ିନି, ଫ୍ରିରେ ସବୁ ଆସିଛନ୍ତି, ରାଜା ବ୍ୟବସ୍ଥା କରିଛନ୍ତି, ଆମେ ସବୁ ଟିକେଟ୍ ନେଇକି ଯାଇଛେ, ଏଠୁ ଯିବା ନା ସେଠିକି ମଥୁରାକୁ ଯିବା ବର୍ତ୍ତମାନ ଆମେ ବୃନ୍ଦାବନ ରଘୁନନ୍ଦନ ଧାମରୁ। ତେଣୁ ଏହିଭଳି ଭାବରେ ଯେଉଁମାନେ ସବୁ ଆସିଛନ୍ତି ସାନୁକମ୍ପା, ତାଙ୍କର ସଦୟ ଦୟା ଆସିଯାଉଛି କୃଷ୍ଣ ବଳରାମ ପ୍ରତି। କେତେ ସୁକୁମଳ ରହିଛନ୍ତି ସୁକୁମାର ପିଲା ଦୁଇ ଜଣ, ଏ ବିରାଟ ବିରାଟ ହାତୀ ଭଳି ରହିଛନ୍ତି ଏମାନେ ଶରୀର, ଅନ୍ୟାୟ ହେବ ଏସବୁ କଥା ସବୁ ଚାଲିବ, ତେଣୁ ତାଙ୍କର ଏଇ ଦୟା ଆସିଯାଉ ସାନୁକମ୍ପା ସର୍ବସ୍ୱ 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 କ'ଣ ସର୍ବଜୋଷିତା, ଯେତେ ବିଶେଷ ଭାବରେ ସ୍ତ୍ରୀ ଲୋକମାନେ ଯେତେ ଥିଲେ ତାଙ୍କର ସର୍ବା ସ୍ତ୍ରିୟା ବରୁଥସ, ବରୁଥସ କହିଲେ ସ୍ୱ ସ୍ୱ ବର୍ଗ ଭେଦେନ, ତାଙ୍କର ସବୁ ରହିଛି ପାଖାପାଖି ସବୁ ବସିଛନ୍ତି, ମିଶିକି ବସିଛନ୍ତି ସବୁ ସ୍ୱ ବରୁଥସ ପରସ୍ପରମ ଅନ୍ୟୋନ୍ୟ ତତ୍ ଯୁଦ୍ଧଂ ବଳ ଅବଳବତ୍। ଗୋଟେ ବଳିଆନ ବ୍ୟକ୍ତି ସହିତ ଗୋଟେ ଅବଳ ବ୍ୟକ୍ତିର ଯୁଦ୍ଧ, ଏଇଭଳି ଭାବରେ ଏକ ଏକ ତ ବଳମ ଅନ୍ୟ ତ ଅବଳମ ତତ୍ ଯୁକ୍ତମ ବିଷମଂ ଇତି ଉଚୁ, ତାଙ୍କର କଥାବାର୍ତ୍ତା ହେଲେ ବଳମ ଅବଳମ, କିଏ ବଳ କିଏ ଅବଳ, ବଳ ଅବଳବତ୍ ଯୁଦ୍ଧମ, କିଏ ବଳ କିଏ ଅବଳ, ମାଇକ ଜଗତ ନା, ଯାହା ଦେଖାଯାଉ ସବୁ ଓଲଟା, ବଳବାନ ଲାଗୁଛନ୍ତି ଇଏ ବଳବାନ, କିଏ ଚାଣୁର ମୁଷ୍ଟିକେ ମାନେ ବହୁତ ବଳବାନ, କିନ୍ତୁ ମାଇକ ଜଗତ ଉର୍ଦ୍ଧ୍ୱ ମୂଳ ମଧୁ ଶାକ ପ୍ରକୃତ ସେମାନେ ଅବଳ, କିନ୍ତୁ ମଥୁରାବାସୀମାନେ ବା ଯେଉଁମାନେ ଆସିଛନ୍ତି ବିଭିନ୍ନ ସ୍ଥାନରୁ ଥ୍ରୁ ଆଉଟ୍ ୱାର୍ଲଡ ସବୁ ଯାଇଛନ୍ତି, ସବୁ ସମଗ୍ର ପୃଥିବୀର ବା ତାଙ୍କର ସବୁ ଥିଲେ ନା, ସବୁ ବିଭିନ୍ନ ଦେଶରୁ ସବୁ ଆସିଛନ୍ତି, ସବୁ ଇଣ୍ଟରନ୍ୟାସନାଲ ମଲ୍ଲଯୁଦ୍ଧ ଚାଲିଛି, ଆମର ଯେମିତି ଇଣ୍ଟରନ୍ୟାସନାଲ ସୋସାଇଟି ସେଇଭଳି ଭାବରେ ଇଣ୍ଟରନ୍ୟାସନାଲ ସେଠି ଚାଲିଥିଲା, ବହୁତ ନହେଲେ ଏତେ ସମୟ କ'ଣ ସବୁ ଆସିଲେ 50 ଲକ୍ଷ ପ୍ରତିବର୍ଷ ଆସନ୍ତି, ପ୍ରତିବର୍ଷ ନୁହଁ ଆହୁରି 14 ବର୍ଷରେ 18 ଥର ଆସିଛନ୍ତି, ଏଭଳି ଆସିବେ ସବୁ ପୃଥିବୀର ବିଭିନ୍ନ ସ୍ଥାନରୁ ସବୁ ଆସିଛନ୍ତି। ରାଜା କଂସଙ୍କର ପ୍ରିୟ ବାଦାମ ସେମାନେ ବନ୍ଧୁ ସବୁ ଯେତେ ସବୁ ରହିଛନ୍ତି କ'ଣ ସେତେ ସବୁ ଅଧାର୍ମିକ ସବୁ ରହିଛନ୍ତି, ସବୁ ମିଳିଯାଇଛନ୍ତି। ଅଧର୍ମର ଜୟ ହଉ, ଧର୍ମର ହଉ ଗ୍ଲାନୀ ହଉ, ଅଧର୍ମର ହଉ ଜୟ। ଏଇଭଳି ଭାବରେ କଂସ ପକ୍ଷ ସବୁ ଆସିଛନ୍ତି, କଟକ କଂସ ପାର୍ଟିଆର ସବୁ ଆସିଛନ୍ତି। ତେଣୁ ସେମାନେ ଭାବୁଛନ୍ତି ଚାଣୁର ହେଉଛନ୍ତି ବହୁତ ବଳବାନ, ଆଉ କୃଷ୍ଣ ବଳରାମ ଏ ଛୋଟ ଛୋଟ ପିଲା ଦୁଇ ଜଣ, ଏଇଟା ଅନ୍ୟାୟ ହେଇଯାଉଛି, ଏଭଳି ଭାବରେ ସବୁ କଥା କହିବେ। ତେଣୁ ଏଠି ସେ ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ତ ଯୁଦ୍ଧଂ ବଳ ଅବଳବତ୍ ଉଚୁ ଇତି ଅନ୍ୱୟ। ସମସ୍ତେ କହିବେ ଏଇଟା ଅନ୍ୟାୟ ହେଇଗଲା, ଅଧିକାଂଶ କହିବେ ଅନ୍ୟାୟ ହେଇଗଲା, କ'ଣ ନା ଗୋଟେ ବଳବାନ ବଳବାନ ବ୍ୟକ୍ତି ସହିତ ଗୋଟେ ବଳହୀନ ଛୋଟ ପିଲା ଯୁଦ୍ଧ କରିବ, ଏଇଟା କ'ଣ, ଏଇଟା କ'ଣ ନ୍ୟାୟ? ସବୁ କଥା ଚାଲିବ ତାଙ୍କ କଥା। ଏକ ତ ବଳଂ ଅନ୍ୟତଶ୍ଚ ଅବଳଂ ତଦ୍ବତ୍ ତତ୍ ଯୁକ୍ତ ମତ ବିଷମ ମିତ୍ୟର୍ଥ, ଏଇଟା ଠିକ୍ ହେଲା ନାହିଁ, ଅନ୍ୟାୟ ହେଇଗଲା, ଅନ୍ୟାୟ ହେଇଗଲା, ଏଭଳି ଭାବରେ କହିବେ। ତତ୍ର ହେତୁ ସାନୁକମ୍ପା, କାହିଁକି ନା ଅନୁକମ୍ପା, ଭଗବାନ ପ୍ରତି ଅନୁକମ୍ପା, କେତେ ସୁନ୍ଦର ସେ ରହିଛନ୍ତି। ଆମେ ସବୁ ବର୍ଣ୍ଣନା କରୁଥିଲେ କ'ଣ ସେମାନେ କିଭଳି ଭଗବାନ ଦର୍ଶନ କରୁଥିଲେ, ପପୌ ଚକ୍ଷୁଭ୍ୟାମ, ଚକ୍ଷୁ ଦ୍ୱାରା ଯେମିତି ତାଙ୍କ ରୂପକୁ ପାନ କରୁଥିଲେ, ପପୌ ଚକ୍ଷୁଭ୍ୟାମ, ତାପରେ ଚକ୍ଷୁଭ୍ୟାମ, ତାପରେ ଜିହ୍ୱା ଲେଲିହଂ ଜିହ୍ୱାୟାଂ, ଜିହ୍ୱା ଦ୍ୱାରା ଯେମିତି ଲେହନ କରୁଥିଲେ ତାଙ୍କର ରୂପକୁ, ତାପରେ କ'ଣ ନାସା ଆଘ୍ରାଣ ଆଘ୍ରାଣ ନାସିକା ନାସିକାୟମ ଘାଣବ୍ୟା ନାସିକାରେ ଆଘ୍ରାଣ କରୁଥିଲେ, ଏବଂ ବାହୁଭ୍ୟାଙ୍ଗ ପରିଡମ୍ବିତ ବାହୁ ଦ୍ୱାରା ଯେମିତି ତାଙ୍କୁ ଆଲିଙ୍ଗନ କରୁଥିଲେ। ଏତେ ସୁନ୍ଦର ରୂପ ରହିଛି, ତାଙ୍କ ପ୍ରତି କେତେ ଅନୁକମ୍ପା ନ ହେବ। ତେଣୁ ଇଏ ହେଉଛି ଭଗବାନ ଜନରଞ୍ଜନ, ଭଗବାନଙ୍କର ଏଇଭଳି ଭାବରେ ଲୀଳା ରହିଛି। ଯାହା ଶ୍ରୁତା ତତ୍ପର ଭବେତ୍, ଭଗବାନ ଏଇ ଯେଉଁ ଲୀଳା କରୁଛନ୍ତି, କେବଳ ଜଣେ ଶ୍ରବଣ କରିଦେବେ ତାହେଲେ ଭଗବାନ ଭକ୍ତ ହେଇଯିବେ। ଯାହା ଶ୍ରୁତା ତତ୍ପର ଭବେ, ଦଶମ ସ୍କନ୍ଧ 33 ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହିବେ, ସ୍ନେହସ୍ୟ ସ୍ୱଭାବ ଅନୁକମ୍ପା କାହିଁକି ହେଲା ନା, ସ୍ନେହ ସ୍ନେହସ୍ୟ ସ୍ୱଭାବ ଏବାୟଂ ଯତ୍ ସୋ ସୋ ବିଷୟସ୍ୟ ବଳାଧିକ୍ୟଂ ନ ନ ପ୍ରତ୍ୟୟ ଏ ଦିତି। ଇଏ ଗୋଟେ ବଳହୀନ ସହିତ ଗୋଟେ ବଳମାନର ଲଢ଼େଇ, ଏଇଟା ଠିକ୍ ହେବ ନାହିଁ, ଏଇଭଳି ଭାବରେ କଥା କହିବା ଆରମ୍ଭ ଚାଲିବ। ସେ କ'ଣ କ'ଣ କଥା କହିବେ, ଅନ୍ୟମାନେ ସେଇଟା କଥା କହିବେ, ଆମେ କଥା କହିପାରିବା ନାହିଁ, ଆମେ ତ ଆଜି ପଳେଇବା, ଅନ୍ୟମାନେ ସେସବୁ କଥା କହିବେ। ସନାତନ ଗୋସ୍ୱାମୀ କହୁଛନ୍ତି, ରାଜନ ଯେଉଁ ସୁଖଦେବ ଗୋସ୍ୱାମୀ କହିଲେ, କହିବାର ତାଙ୍କର ଭାବ ହେଉଛି କ'ଣ ନା ପ୍ରେମ ଭରେଣ, ତାଙ୍କର ପ୍ରେମ ଆସିଯାଉଛି ଭଗବାନଙ୍କ ଲୀଳାକୁ ବର୍ଣ୍ଣନା କରିବା ସମୟରେ, ଭଗବାନଙ୍କ ଲୀଳା। ତେଣୁ ଏଇଭଳି ଭାବରେ ଯେଉଁ ତାପରେ ସବୁ କଥା ହେବେ, କ'ଣ ସବୁ କଥା ହେବେ ଆମର ଅନ୍ୟ ବକ୍ତାମାନେ ସେ କଥାକୁ କହିବେ, ଆମେ ଆଉ କହିପାରିବାନି ସେ କଥା, ଆମେ ପୁଣି ଆସିଲେ ସେ କଥା ଆରମ୍ଭ କରାଯିବ। ତେଣୁ ଆମେ ଏଇ ଯେଉଁ ମଲ୍ଲଯୁଦ୍ଧ ବର୍ତ୍ତମାନ ଚାଲିଛି, ଏ ମଲ୍ଲଯୁଦ୍ଧକୁ ଆସ୍ୱାଦନ କରିବା ଆଉ ଥରେ ନା କ'ଣ, ମଲ୍ଲଯୁଦ୍ଧ ଶୁଣିଲେ ସେଇଟାକୁ କବି ସେ ରଚନା କରିଛନ୍ତି। କାହାର ମନେ ଅଛି କାଲି ଯେଉଁ ଆମେ କହିଥିଲେ, ମନେ ନାହିଁ, କୃଷ୍ଣ କୃଷ୍ଣ ଚାଣୁର ସମର ଗୁରୁତର, କୃଷ୍ଣ ଚାଣୁର ସମର ଗୁରୁତର, ଥର ଥର ଧରା ହୋଇଲା, ଥର ଥର ଧରା ହୋଇଲା, କୃଷ୍ଣ ବଳ ବୀର୍ଯ୍ୟ ଜାଣି ନିଶାଚର, କୃଷ୍ଣ ବଳ ବୀର୍ଯ୍ୟ ବିଚାରେ ମରଣ ହୋଇଲା, ବିଚାରେ ମରଣ ହୋଇଲା, କାହିଁକି କଲିଟି ରାଜନ ବଚନ, କାହିଁକି କଲିଟି ରାଜନ ବଚନ, ହରି କୋପାନଳ ଅତି ହିଁ ପ୍ରବଳ, ହରି କୋପାନ ବଳ ଦହିବ ମୋ ତୃଣ ଜୀବନ, ଦହିବ ମୋ ତୃଣ ଜୀବନ କାହିଁକି କଲିଟି ରାଜନ ବଚନ କାହିଁକି କଲିଟି ରାଜନ ଏତେବେଳେ ଯେବେ ନିଶକ ହୋଇବି ଏତେବେଳେ ଯେବେ ନିଶକ ନିନ୍ଦା କରିବେ ରାଜାମାନେ ନିନ୍ଦା କରିବେ ରାଜାମାନେ ସମରେ ଜୀବନ ହୋଇଲେ ନିଧନ ସମରେ ଜୀବନ ହୋଇଲେ ନ ସୁଖେ ବସିବି ସ୍ୱର୍ଗ ସ୍ଥାନେ ସୁଖେ ବସିବି ସ୍ୱର୍ଗ ସ୍ଥାନେ ହେମନ୍ତ ଭାଳିକରେ ଗାଢ଼ ସମର ହେମନ୍ତ ଭାଳିକରେ ଗାଢ଼ ସମର ମୁଷ୍ଟି କି ମୁଷ୍ଟି ପଢ଼ି ତାଳ କରନ୍ତେ ମୁଷ୍ଟି କି ମୁଷ୍ଟି ପଢ଼ି ତାଳ ସବଦେ କମ୍ପେ ତିନିପୁର ସବଦେ କମ୍ପେ ତିନିପୁର ଦେବତାମାନେ ଆସିଗଲେଣି ଦେଖିବା ପାଇଁ ଦେବତା ପରେ ବର୍ଣ୍ଣନା କରାଯିବ ଦେବତାମାନେ ସବୁ ଦେଖୁଛନ୍ତି ଆସିକରି ଖାଲି ମନୁଷ୍ୟମାନେ ଦେଖୁଛନ୍ତି ତା ନୁହଁ ଦେବତାମାନେ ମଧ୍ୟ ଦେଖୁଛନ୍ତି ଇଣ୍ଟରନ୍ୟାସନାଲ ନୁହଁ ଏଇଟା ହେଉଛି କ'ଣ ଇଣ୍ଟର ୟୁନିଭର୍ସାଲ ୟୁନିଭର୍ସାଲ ସମସ୍ତେ ଆସିଛନ୍ତି ଦେବତାମାନେ ଆସିଛନ୍ତି ସେ କହି ବର୍ଣ୍ଣନା କରାଯିବ ପରେ ବର୍ଣ୍ଣନା କରାଯିବ ଇଣ୍ଟର ୟୁନିଭର୍ସାଲ ଏଇଟା ଆଚ୍ଛା ଆଚ୍ଛା ତେଣୁ ଦେବତାମାନେ ଆସି ଦେଖୁଛନ୍ତି ଖାଲି ମନୁଷ୍ୟମାନେ ନୁହଁ ଖାଲି ରଘୁନନ୍ଦନବାସୀମାନେ ଦେଖୁନାହାନ୍ତି ସମସ୍ତେ ଦେଖୁଛନ୍ତି ଫେସବୁକ୍ରେ ମଧ୍ୟ ଯିଏ ୱାର୍ଲଡ ସାରା ଯିଏ ତାହା ଦେଖିପାରିବେ ଏବଂ ଖାଲି ପୃଥିବୀର ନୁହଁ ପୃଥିବୀ ବାହାରୁ ମଧ୍ୟ ପୃଥିବୀର ଲୋକଙ୍କ ସଂଖ୍ୟା କେତେ 750 ନା କେତେ ହେଇଗଲାଣି ଫେବୃଆରୀ 2020 ସୁଦ୍ଧା ହିନ୍ଦୁ ହେଉଛନ୍ତି 15% ମୋର ଦେନ୍ 100 କ୍ରୋର୍ କିନ୍ତୁ ଦେବତାମାନେ 33 କୋଟି ରହିଛନ୍ତି ସେମାନେ ସବୁ ଆସୁଛନ୍ତି 33 କୋଟି ଦେବତା ସବୁ ଆସି ଦେଖୁଛନ୍ତି ତେଣୁ ଏଇ ତିନିପୁର କମ୍ପି ଯାଉଛି ଶବ୍ଦରେ ତିନିପୁର ଶବ୍ଦ ଏଭଳି ଶବ୍ଦ ହେଉଛି ବାହେ ବନ୍ଧା ବନ୍ଧି ମୁଣ୍ଡେ କୋଡ଼ା କୋଡ଼ି ବାହେ ବନ୍ଧା ବନ୍ଧି ମୁଣ୍ଡେ କୋଡ଼ ହିଆକୁ ହିଆ ପ୍ରହାରନ୍ତି ହିଆକୁ ହିଆ ପ୍ରହାରନ୍ତି ଜାନୁକୁ ଜାନୁ ପାଦକୁ ପାଦ ଛନ୍ଦି ଜାନୁକୁ ଜାନୁ ପାଦକୁ ପାଦ ଛନ୍ଦି ଉଠି ପଡ଼ି ପୁଣି ଗଡ଼ନ୍ତି ଉଠି ପଡ଼ି ପୁଣି ନାସିକା ପବନ କି ଅବା ବତାସ ନାସିକା ପବନ କି ଅବା ବତାସ ଅଙ୍ଗକୁ ଅଙ୍ଗଠେ ଷାଠେ ସି ହୁଅନ୍ତେ ଅଙ୍ଗକୁ ଅଙ୍ଗଠେ ଷାଠେ ସି ବାହାର ହୁଅଇ ବତାସ ବାହାର ହୁଅଇ ହୁତାସ ନାସିକା ପବନ କି ଅବା ବତାସ ନାସିକା ପବନ କି ଯେତେ ସାଧନ କଂସକୁ କହୁଥିଲେ ଯେତେ ସାଧନ କଂସକୁ କହୁଥିଲେ ସେ କହି ସେ କାହିଁ ହୋଇଲା ଅନ୍ତର ସେ କାହିଁ ହୋଇଲା ଅନ୍ତର କୁଳବଧୁ ଯେନେ ବିହଳିତ ହୁଏ କୁଳବଧୁ ଯେନେ ବିହଳି କେ କଲେ ମୋହିନୀ ମନ୍ତର କେ କଲେ ମୋହିନୀ ମନ୍ତର ଗୋବିନ୍ଦ ଅଙ୍ଗ ଲାଗି ହେଲା ତେସନ ଗୋବିନ୍ଦ ଅଙ୍ଗ ଲାଗି ହେଲା ତେସନ ମତନ କୂଳକୁ ନୟନେ ଦେଖିଲେ ମତନ କୂଳକୁ ନୟନେ ଦେଖିଲେ ମୂଷିକ ମାର୍ଜାରି ଜେସନ ମୂଷିକ ମାର୍ଜାରି ଜେସନ ଗୋବିନ୍ଦ ଅଙ୍ଗ ଲାଗି ହେଲା ତେସନ ଗୋବିନ୍ଦ ଅଙ୍ଗ ଲାଗି ହେଲା ତେସନ ବିଷ୍ଣୁ ରଥ ଘାତ ପାଇଲେ ଯେ ମନ୍ତ ବିଷ୍ଣୁ ରଥ ଘାତ ପାଇଲେ ଯେ ନିଶକ ହୁଅଇ କୁଣ୍ଡଳୀ ନିଶକ ହୁଅଇ କୁଣ୍ଡଳୀ ମତ କରି ରିପୁ ସମ୍ମୁଖେ ପଡ଼ିଗଲେ ମତ କରି ରିପୁ ସମ୍ମୁଖେ ପଡ଼ି ଯେନେ କାତର ହୁଏ ଛେଳି ଯେନେ କାତର ହୁଏ ଛେଳି ମାତଙ୍ଗ ସଙ୍ଗତେ କି ବାଜୁ ଝେଖର ମାତଙ୍ଗ ସଙ୍ଗତେ କି ବାଜୁ ଝେକର ବନପତି ସଙ୍ଗେ ସଶାସମ ଛାର ବନପତି ସଙ୍ଗେ ସଶାସମ ମୁଷ୍ଟିକ ମୂଷିକ ମାର୍ଜାରି ସଙ୍ଗର ମୂଷିକ ମାର୍ଜାରି ସଙ୍ଗର ମାତଙ୍ଗ ସଙ୍ଗତେ କି ବାଜୁ ଝେଖର ମାତଙ୍ଗ ସଙ୍ଗତେ ଯିବା ଝେଖର ବକସାମଳ କାହିଁ ସମ ହୋଇବେ ବକସାମଳ କାହିଁ ସମ ହୋଇ ସମୁଦ୍ର ସଙ୍ଗେ କ୍ଷୁଦ୍ର ନଦୀ ସମୁଦ୍ର ସଙ୍ଗେ କ୍ଷୁଦ୍ର ନଦୀ ସଙ୍ଗରେ ଆନଥ ବତୁଳ କି ନରେଶ ସଙ୍ଗରେ ଆନଥ ବତୁଳ କି ନରେଶ ସଙ୍ଗତେ ମହାଜମ୍ବୁ ଭେଦି ସଙ୍ଗତେ ମହାଜମ୍ବୁ ଭେଦି ହେମନ୍ତ କୃଷ୍ଣ ସଙ୍ଗେ ଦୁଷ୍ଟ ଅସୁର ହେମନ୍ତ କୃଷ୍ଣ ସଙ୍ଗେ ଦୁଷ୍ଟ ଅସୁର ବେଳକୁ ବେଳ ତନୁ କ୍ଷୀଣ ହେଉଛି ବେଳକୁ ବେଳ ତନୁ କ୍ଷୀଣ ନିଶକରେ ଉଭା ଆଗର ନିଶକରେ ଉଭା ଆଗର ହେମନ୍ତ କୃଷ୍ଣ ସଙ୍ଗେ ଦୁଷ୍ଟ ଅସୁର କୃଷ୍ଣ ସଙ୍ଗେ ଦୁଷ୍ଟ ବର୍ତ୍ତମାନ ଯେଉଁମାନେ ଏଠି ରହିଛନ୍ତି କୃଷ୍ଣ ଚାରଣର ସମ୍ବର ଯାହା ଯାହା ରହୁଛି ଏସବୁ ଯେଉଁମାନେ ଦର୍ଶକମାନଙ୍କୁ ଇଣ୍ଟରଭାଲ ଦିଆଗଲା ସବୁ ପ୍ରସାଦ ପାଇବେ ଜୟ ମହାପ୍ରସାଦ କି ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ଜୟ ଶିଳ୍ପପାଦ ମହାରାଜ କି ସମ୍ବେଦ ଗୌରଭକୁନ୍ଦ କି ହିତାଇ ଗୌର ପ୍ରେମାନନ୍ଦେ ହଉଛି ସରିଗଲାଣି ନାୟମାତ୍ମା ପ୍ରବତି ନ ମେଧ୍ୟା ନ ବହୁନା ସୂତେଣ ଏଇଟା ଅଲଗା ଏଇଟା ସାଣ୍ଡିଲ ଏଇଟା ଆଉ ଗୋଟେ ଉପନିଷଦ ଏଇ ପ୍ରଦୀପ ପାତ୍ର ଫୋନ୍ କରିଥିଲେ କ'ଣଟା ହଁ ନା ଭଗବତ ଗୀତା ନାହିଁ କି ନା ବେଦେଇ ନ ତପସା ନ ଦାନୀ ନ ଚେଜା ସକେ ବୁଦ୍ଧ ଦୃଷ୍ଟି ଦୁଷ୍ଟ ମାନସ ମାନଙ୍କ କଥା ଏଥିରେ ମଧ୍ୟ ରହିଛି ଦଣ୍ଡ ପ୍ରଭୁ
ରିପୋର୍ଟ ପଳେଇ ଆସିଛି
ଆଜ୍ଞା
ରାତିରେ ମାନେ ସେମାନେ ସକାଳୁ ଆସିକି ପହଞ୍ଚିଲେ ବି
ଆଚ୍ଛା ଆଚ୍ଛା ହଁ
ଇଏରେ ଆସିଲେ ପରେ ଯେ ତାପରେ ମୁଁ ବାହାରୁଛି ବାରିପଦା
ବାରିପଦା ଆଚ୍ଛା ଆଚ୍ଛା
ଧରିକି ବାରିପଦା ବାହାରିଲେ
ଆଜ୍ଞା ଆଜ୍ଞା
ଆଉ ଆପଣଙ୍କ ରିପୋର୍ଟଟା ତାକୁ କହିକି ମୁଁ ଦେଇଦେବ ସେ ଶୋଇନି ତ ରାତିରେ ଆଗ ରିପୋର୍ଟ କାମରେ
ଆଜ୍ଞା ନାଇଁ ସିଏ କାହିଁକି ଆସିବେ ଆମେ ଯାଇକି ଆଣିବା ନା ସିଏ ଆସିଲେ ଆମକୁ ଟିକେ ଦେଖେଇଦେବେ କାମ ଟିକେ ଦେଖେଇଦେବେ ଟିକେ ମଧ୍ୟ ହଁ ଆମେ ଟିକେ କେମିତି କ'ଣ ଇଏ ହେଉଛି ସେ ଆମର ଜଣେ ହଁ ଆସିଲେ ଭଲ ହୁଅନ୍ତା ଟିକେ ଆଜ୍ଞା ହଉ ତାହେଲେ ଠିକ୍ ଅଛି
ଆଚ୍ଛା
ହଉ ତାହେଲେ ଠିକ୍ ଅଛି ଠିକ୍ ଅଛି
ଆଜ୍ଞା
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଆପଣ ସେପଟୁ ଯିବେ ବାରିପଦାରୁ ଆଚ୍ଛା ହଉ ତାହେଲେ ଠିକ୍ ଅଛି ହଉ ଠିକ୍ ଅଛି ଆଉ ଆପଣଙ୍କ ଏ କରିବା ଦେଖିକି ଗୋଟେ ଦେଖିଲେ ପଚାରି ଯଦି କିଏ ଯିବେ ଯଦି ଆପଣଙ୍କର ଏଜ୍ଟା କେତେ ଥିଲା 56 ଆଚ୍ଛା ହଉ ହଉ ଆଚ୍ଛା ଆଚ୍ଛା ହଉ ଦେଖିବା ଦେଖିବା
ଜଣଙ୍କର ଟିକେଟ୍ଟା ସେମାନେ ଦେଖିବେ ଆପଣଙ୍କର
ଆଜ୍ଞା ଆଜ୍ଞା ଆଚ୍ଛା ହଉ ଦେଖିବା ପଚାରିବା ହରିଚରଣ ବାବୁ ଯିବେ ମାୟପୁର ଆଉ ଆମର ଇଏ ଯିବେ କ'ଣ ତାଙ୍କ ନା